नमो भगवते वासुदेवाय। श्रीमद् भागवतम दशम स्कंदर नवम अध्याय आम श्रवण करथिले दाममंथन लीला प्रसंग क्रमे जशोदा माता कृष्णंकर पदांक अनुसरण करी पाद पद्मर चिन्ह को अनुसरण करके प्राप्त होती कृष्ण को एवं कृष्ण को जो अवस्था देखिले मनरे उत्साह दुष्ट अशांत प्रकृतिर बालक मैंने जो भाई आचरण करती कृष्ण से आचरण बहुत दुख दे क्षुब्ध हो कृष्ण को धरिया जा दंड देवे किसी भर्सना करेंगे साउंड कड़े गल से साउंड पुणी मुड़ा मुड़ी कृष्ण को भर्सना करेंगे ताड़न भर्सन बात्सल्यार गुड़िक अच्छी शिष्य ताड़न दरकार ताड़न हमें पतन हबार बहुत आशंका अच्छी चरित्र शोधन हेनी भय भी रही कर्तव्य निष्ठा जोटा जोटा करवा दरकार समयानुवर्तिता जोगुड़ शिष्यर पुत्र कर्तव्य सब सी शिखिपर मन उपर गोटे सब अंकुश दरकार जो उन्नत स्तर रुंत से शास्त्र शास्त्र गुरुवाक्य निज मन को संयम कर दिखती साधारण साधन से संभव हुए नहीं मनर हिसाब से चलती समस्त मनर दास से गोदास कह जाए समस्त मन जहाँ कह हिसाब से चलती गोस्वामी से पारती जो मैंने शास्त्र साधु परंपरार वचन को नहीं से निजे बचा मन किसी असुविधा कर पारे से गोस्वामी तेणु जशोदा माता देखिले पुत्र दुष्ट हो शासन करने को पड़ो से पचर धावान कर धरे कृष्ण जोगी दृष्टाप्य साउंड ठीक कर भल लगे तुमको हरे कृष्ण मोड़ा मोड़े मोड़ा मोड़े सब तुम चलते हो गोटे रही रही कीर्तन कर भजन कर दस थर कहीं मोड़ा मोड़ी कर कृष्ण को धरीदेला कृतागस तम प्रंद रक्षिणे कृष्ण को धरी कृष्ण मध्य जो जशोदा माता धरीदे से निजी अपराधी बोली ज्ञान कर मु अपराध कर प्रवदंत मक्षिण प्रकृष्ट रूपण कृतागस तम प्रवदंत अक्षिण निजी अपराधी बोली ज्ञान कर देखिंट जशोदा माता पूर्वर जशोदा माता को से कौन कौन हैरान कर जो मैंने बेकी ए गोटे शिक्षा आसो मैंने बेकी जो मैंने ज्ञानवान से दोष को निज दोष को निजे स्वीकार करनी शास्त्र शास्त्र आधु ये दया जीव गोटे दोषी कौन से जीव कहीपर मु ठीक बोली ये तुम ठीक है तुम जगत को आससे कहीं जदि आम बहुत आम बहुत जाणीचे बर्तमान जो ज्ञान गुड़ा जाणीचे जहाँ कुछ पढ़ीचे जाणीचे कि स्थित ना सब मन रखा पड़ो आम स्थित एक स्थायित्व अवस्था को आसनी जो मैंने महात्मा लोक जो मैंने ज्ञानवान लोक से शास्त्र आ साधु एम वाक्य को आधार कर निजी निजे शोधन कर साधारण जीव पर संभव हो पारे ना साधारण जीवन करें साधारण जीवन कार्य हूँ कर्तव्य हूँ से साधु आ शास्त्र वाक्यर आधार ही बचे से शोधन करेंगे निजे ये साधुसंग जाते शास्त्र ज्ञान श्रद्धा करते जार भूमिकाटा चित्तर भूमिकाटा गुणजुक्त से ज्ञान को आने से ज्ञान भी गुणजुक्त हो ସେ ସାତ୍ତ୍ୱିକ ଅବସ୍ଥାରେ ଥିଲେ, ଶାସ୍ତ୍ର ଶ୍ରଦ୍ଧା କରୁଥିଲେ, ସାଉଣ୍ଡ କ'ଣ କରୁଛ ମାନେ ମୋ ମୁଣ୍ଡ ବି ଖରାପ କରିଦେଉଛ ତୁମେ ସବୁ। ସାତ୍ତ୍ୱିକ ଅବସ୍ଥାରେ ଥିଲେ ତ ଜ୍ଞାନଟା ଆହରଣ କରିଥିବ ସେଟା ସାତ୍ତ୍ୱିକ ହେବ, ରାଜସିକ ଅବସ୍ଥାରେ ଥିଲେ ସେ ଶାସ୍ତ୍ର ଯେଉଁଟା ପଢ଼ିଥିବ ସେଟା ରାଜସିକ ଜ୍ଞାନ ହେଇଗଲା, ତାମସିକ ଅବସ୍ଥାରେ ଥିଲା ବେଳେ ଯେଉଁ ଜ୍ଞାନଟା ଆହରଣ କରିବ ସେଟା ତାମସିକ ହେଇଗଲା। ଶାସ୍ତ୍ର ହେଉଛି ଶୁଦ୍ଧ ସତ୍ତ୍ୱ, ତେଣୁ ତାର ଯେଉଁ ଜ୍ଞାନ ଗୁଡ଼ିକ ରହିଲା ସେ ଜ୍ଞାନ ଗୁଡ଼ିକ ଭକ୍ତି ଉଦ୍ରେକ କରିବାରେ ସହାୟତା ହେବନି, ସେଟା ହେଇପାରିବନି। ତାର ସାଧୁ ମୁଖରୁ ଯେଉଁ ଆମେ ଶୁଣନ୍ତି ବିଶ୍ୱନାଥ ଚକ୍ରଠାରୁ ତାଙ୍କର ଭାଗବତର କମେଣ୍ଟରେ କହୁଛନ୍ତି, ସାଧୁ ମୁଖରୁ ଯେଉଁ ଶୁଣନ୍ତି ଭାଗବତଙ୍କର ଯେଉଁ ବାଣୀ ଆମେ ଶୁଣନ୍ତି, ଆମ ଅନ୍ତଃକରଣର ଦୋଷଟା ଗୋଟେ ଅଛି, ଅନ୍ତଃକରଣର ଦୋଷଟା ଆମେ ନିଜେ ଧରିପାରିବାନି। କ'ଣ କ'ଣ ଧରିପାରିବାନି, ଗୋଟେ ସୂକ୍ଷ୍ମ ଜିନିଷକୁ ଦେଖିବା, ଏ ଯେଉଁ କୃତାଗସ ଶବ୍ଦରେ ଆସୁଛନ୍ତି, ଅନ୍ୟର ଭୁଲଟା ଆମକୁ ଦେଖା ହେବ, ଅନ୍ୟର ଯେଉଁ ଭୁଲଟା ଦେଖୁଛେ ସେ ଭୁଲଟା ଆମର ବି ଅଛି ନା ଆମକୁ ଦେଖା ହେବନି। ଏଇଟା ହେଉଛି ଭଗବାନଙ୍କର, ଏଇଟା ଗୋଟେ ଏତେ ବଡ଼ ଜୀବକୁ ଏମିତି ଅବସ୍ଥାରେ ରଖିଛନ୍ତି, ଜୀବକୁ କ'ଣ ରଖିବେ, ଆମ କର୍ମ ଭଗବାନ କ'ଣ ରଖିବା। ଗୋଟେ ଜୀବ ଅନ୍ୟର ଦୋଷଟାକୁ ଯେଉଁ ଦୋଷଟାକୁ ଦେଖୁଛି ତା କଥାରେ ସେ ଦୋଷଟା ଅଛି, କିନ୍ତୁ ତା ଦୋଷଟା ଦେଖା ହେବନି, ତାକୁ କେବେ ଦେଖା ହେବନି। ସେ ତ ବେଳେବେଳେ ଶାସ୍ତ୍ର ଏମିତି କହିଦେଉଛନ୍ତି, ଆମେ ଯେଉଁ ଦୋଷଟା ଅନ୍ୟ କ୍ଷେତ୍ରରେ ଦେଖୁଛେ ସେ ଦୋଷଟା ଆମ ପାଖରେ ଅଛି। ଦେଖ ତୁମେ ଭଲ ଭାବେ ଜଣେ ବିଚାର କରି ଦେଖୁ, ଆମେ ଯାହାର ଯେଉଁ ଦୋଷଟା ଦେଖୁଛେ ଆମେ ସେ ଦୋଷଟା ଆମ ପାଖରେ ଅଛି, ନହେଲେ ସେଟା ଆମକୁ ଦେଖାଯାଆନ୍ତାନି। ତାଙ୍କର କହିବା କଥା ଆମର ଏଇଟା ଦେଖାଯାଆନ୍ତାନି। ଏଇ ଶାସ୍ତ୍ରରେ ବହୁତ ସୁକର୍ମ ରହିଛି, ଆମେ ଅନ୍ୟର ଦୋଷଟାକୁ ଯେଭଳି ଭାବରେ ଦେଖୁଛେ, ଯେଉଁ ପରସେଣ୍ଟେଜରେ ଦେଖୁଛେ, ଯେତେ ଗଭୀରରେ ଦେଖୁଛେ, ତାଠୁ ଅଧିକା ଗଭୀର ଦୋଷ ଆମର ଅଛି। କିନ୍ତୁ ପ୍ରେଜେଣ୍ଟେସନ ୱେ ପ୍ରେଜେଣ୍ଟେସନ କହିବାର ଶୈଳୀ ବା ନିଜର ସ୍ଥିତିକୁ ସ୍ଥାପନ କରିବାର ଶୈଳୀଟା ଯିଏ ଏତେ ଜୋର ଜାଣିପାରିଛି ସେତେ ବଡ଼ ସ୍ଥିତି ପାଇଯିବ ଜଗତରେ। ଗୋଟେ ପ୍ଲାଟଫର୍ମ ସ୍ପିକର ତାକୁ ଓଡ଼ିଆରେ କ'ଣ କୁହାଯିବ, ଯେଉଁଟାକୁ କୁହନ୍ତି ପଟୁକାରୀ, ପଟୁ ବଚନକାରୀ ସେମାନେ ସବୁ, ଯେ ଯେଉଁ ପ୍ରବଚକ ଅଛନ୍ତି ବା ତାଙ୍କର ଦକ୍ଷତା ଅଛି, ସେମାନେ ସବୁ ନିଜ ସ୍ଥିତିଟାକୁ ସ୍ଥାପନ କରିଦେବେ ଶାସ୍ତ୍ର ଦ୍ୱାରା ଆଣିକି, ଭୁଲଟାକୁ ଠିକ୍ କରିଦେଇପାରିବେ, ଠିକ୍ଟାକୁ ଭୁଲ କରିଦେଇପାରିବେ, ସବୁକିଛି କରିଦେଇପାରିବେ, କିନ୍ତୁ ଅନ୍ତଃକରଣ ଦୋଷଟାକୁ ଧରିପାରିବେନି, କେହି ଅନ୍ତଃକରଣ ଦୋଷ ଧରିପାରିନି। ସାଧୁଗୁରୁ ଯାହାକୁ ଦୟା କରିବେ, ଶାସ୍ତ୍ର ଯାହାଙ୍କୁ ଦୟା କରିବେ, ସେଥିପାଇଁ ସେ କହିଲେ ଶାସ୍ତ୍ର ସାଧୁଗୁରୁ କୃପାଏ ଯଦି କୃଷ୍ଣ ଉନ୍ମୁଖ ହଏ ସେଇ ଜୀବ ନିସ୍ତର ମାୟା ତାହାରେ ଛାଡ଼। ସିଦ୍ଧାନ୍ତ କ'ଣ ଧରିପାରିବ ନା କ'ଣ, ଗୀତା ଭାଗବତ ସିଦ୍ଧାନ୍ତ ମହାପ୍ରଭୁଙ୍କୁ ସିଦ୍ଧାନ୍ତକୁ କହିଲେ ଧରିବ, ସାଧୁ ସାଧୁଗୁରୁଙ୍କର ଯେଉଁ ସଙ୍ଗ କାହିଁକି ଏକାନ୍ତ ଭୋଜନ କରିହେବନି, କାହିଁକି ବ୍ରଜ ଭୋଜନ କରିହେବନି କଳିଯୁଗରେ, କାହିଁକି ଏଇଟା କରିହେବନି, କାରଣ ଏ ଅନ୍ତଃକରଣ ଦୋଷଟା ନିଜ ଦୋଷ ନିଜେ ଧରିପାରୁନାହାନ୍ତି, ଏମାନେ କ'ଣ ଭୋଜନ କରି, କ'ଣ ଭୋଜନ କରି, ତାଙ୍କ ନିଜର ଦୋଷଟାକୁ ସେ ନିଜେ ଦେଖିପାରୁନାହାନ୍ତି, ତାହେଲେ ସେମାନେ ଭୋଜନ କରିପାରିବେନି। ପ୍ରାର୍ଥନା କେମିତି, ଯେତେବେଳେ ଆମ ନିକଟରେ ଆମ ଦୋଷଟାର ଛପିକି ରହିଯାଉଛି ଆମେ ତାକୁ ଧରିପାରୁନା, ଆମେ ପ୍ରାର୍ଥନା କ'ଣଟା କରିବା, ଦାମ୍ଭିକତା ପ୍ରକାଶ ପାଇଯିବ ନା। ଦାମ୍ଭିକତା ତାହେଲେ କଳିଯୁଗର ଯାହା କୁହନ୍ତି ମାପକାଠି, ଏଇଟା ମେଜରିଂ ରଡ଼, ଯିଏ ଏତେ ଜୋର ଏଷ୍ଟାବ୍ଲିଶ୍ କରି କଥାଟା କହିଦେଇ ପାରିଲା, ଯିଏ ଏତେ ବଡ଼ ୱେ ପ୍ରେଜେଣ୍ଟେସନ ତାର ବହୁତ ସୁନ୍ଦର ରହିଲା, ଲୋକ ତାକୁ ବଡ଼ ବୋଲି ଭାବିବେ। ଦାମ୍ଭିକତା ନଥିଲେ ତୁମକୁ କେହି ସାଧୁ ବୋଲି ମାନିବେନି, ଯିଏ ଦମ୍ଭ ଦେଖିପାରିବ, ସାଧୁତ୍ୱ ଦମ୍ଭ ଏ ବହି ଲେଖିଲେ ଏକାଦଶ ସ୍କନ୍ଦ ଭାଗବତରେ ଭବିଷ୍ୟତବାଣୀରେ, ସାଧୁ କ'ଣ କଳିଯୁଗରେ ସାଧୁ କାହାକୁ କହିଛି, ଯିଏ ଏତେ ଦମ୍ଭ ଦେଖିପାରିଲା ସେ ସାଧୁ, ଭାଗବତ ଲେଖା ହେଇଛନ୍ତି ଆଉ, ନହେଲେ ତୁମର ସାଧୁତ୍ୱ କେହି ମାନିବେନି, ଲୋକ ତୁମେ ଦୈନ୍ୟ ହେଲେ କିଏ ମାନିବ, କୌଣସି ଲୋକ ଗ୍ରହଣ କରିବେନି। କିନ୍ତୁ ଆମେ ଯେତେ ନିଜକୁ ନିଜର ସ୍ଥିତିକୁ ଯେତେ ସୁନ୍ଦର ଭାବରେ ଜାହିର କଲେ ସୁଦ୍ଧା ସବୁବେଳେ ମନେ ରଖିବାକୁ ପଡ଼ିବ, ଯେହେତୁ ଭଗବାନ ବର୍ତ୍ତମାନ ଆଜି କାନ୍ଦୁଛନ୍ତି, କେଉଁ ରୋଲ୍ କରୁନାହାନ୍ତି, କୃତାଗସମ ତମ ପ୍ରଦନ୍ତ ରକ୍ଷିଣ, କଷ୍ଟ ବି ଲାଗୁଛି, ମୁଁ ଖେଳିପାରିବିନି ସଖାମାନଙ୍କ ସହିତ, ନବନୀତ ଖାଇପାରିବିନି, କିନ୍ତୁ ଆଉ ବି ଦୁଃଖ ଲାଗୁଛି ଯଶୋଦାଙ୍କର ବହୁତ କଡ଼, ଯଶୋଦାଙ୍କୁ ଦୌଡ଼ି ଦୌଡ଼ି ତାକୁ ହାଲିଆ କରିଦେଲି, ତାଙ୍କ ମଟକା ଭାଙ୍ଗିଦେଲି, ତାଙ୍କର ମାଖନ ଖାଇଦେଲି, ଟିକେ ଭୁଲ କରିଛି, ସେ ନିଜେ ମାନୁଛନ୍ତି। ଜୀବର ଉନ୍ମେଷ କେତେବେଳେ ହୁଏ, ସାଧୁ କୃପା ଯେଉଁ ଶାସ୍ତ୍ର କୃପା ଏଇଟା ହେଉଛି କୃପା, ଦୈନ୍ୟ ହେଲେ ଭଗବାନ କ'ଣ ଲେଖିଲେ ସିଏ, ଦୈନ୍ୟ କୃପା ପ୍ରଜା ଏତେ, ଦୈନ୍ୟର ଶକ୍ତି ହେଲା କୃପାକୁ ଟାଣିବ, ଆଉ କାହାର ଶକ୍ତି ନାହିଁ। ଆମେ ଯେଉଁ କୃପା 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 ହେଉଛି, ମୋତେ ମୋର ମୁଣ୍ଡ ମୋତେ ମର୍ଷି ଦରକାର, ମୋତେ ମର୍ଷି ଦରକାର, କୃପାଟା ଯେଉଁ ଅଛି କୃପାକୁ ଆଉ ଟାଣିବ କିଛି ଶକ୍ତି ନାହିଁ ଜଗତରେ,
ସବୁ ଦମ୍ଭର ଲାଗିଯାଇଯିବା। ତ ଭୋଜନ କରି ଯଦି ବହୁତ ମୁଁ ବହୁତ ଭୋଜନ କରୁଛି, କେତେ ନା ଏତେ ଲକ୍ଷ ଭୋଜନ କରୁଛି, ତାହେଲେ କ'ଣ ହେଇଗଲା? ଦମ୍ଭ ହେଲା, ସେ ଆଉ ସ୍ତ୍ରୀ କୃପା ମିଳିବନି। କେତେ ଭୋଜନ କଲେ କ'ଣ? ସେବା ଜଣେ କରୁଛି, ତାର ଦମ୍ଭ ରହିଲା, ମୁଁ ଏମିତି କରୁଛି, ମୋ ଭଳିଆ କେହି କରିପାରିବିନି। ସେବା ଦମ୍ଭ ରହିଗଲା, କୃପା ସବୁ କରିଥିବା କିନ୍ତୁ କୃପା ମିଳିବନି। କୃପାକୁ ଭଗବାନଙ୍କର ଯେଉଁ କୃପା ରହିଛି, ସାଧୁଙ୍କର ଯେଉଁ କୃପା ରହିଛି, ଏଇଟା ପାଇବା ପାଇଁ ଆଉ କିଛି ବଡ଼ ଯୋଗ୍ୟତା ଦରକାର ନାହିଁ। ବଡ଼ ଯୋଗ୍ୟତା ହେଲା ଏଇଟା ଗୋଟେ, କେଉଁଟା? ଦୈନ୍ୟତା। ଦୈନ୍ୟ ବିନା କୃପାକୁ ତୁମେ ଟାଣିପାରିବନି, କୃପା ତ ଆସିବନି ଆଉ। କୃପା ସ୍ୱରୂପ ହେଲା ଦୈନ୍ୟ ଆଉ, ଦୈନ୍ୟତା କେମିତି ଆସିବ? ମଣିଷ ତ ବଡ଼ ବୋଲି ଭାବୁଛି କି କ'ଣ, କିଏ କିଏ ହୀନ ବୋଲି ଭାବୁଛି, କିଏ ହୀନ ବୋଲି ଭାବିବେନି, କେବେ ବି ହୀନ ହୀନ ଜ୍ଞାନ ଆସିବନି ଜୀବନ। କ'ଣ କରାଯିବ ନା, ଏଥିପାଇଁ ସାଧୁ ଶାସ୍ତ୍ର ରହିଲେ। ସାଧୁ ଆଉ ଶାସ୍ତ୍ରଙ୍କର ବାକ୍ୟକୁ ଶ୍ରବଣ କଲେ ଆମ ଅନ୍ତଃକରଣ ଦୋଷଟା ଦେଖାଯାଏ, ଆଉ କେହି ଦେଖିପାରିବେନି ଆମକୁ, ଆମେ ଦେଖିପାରିବାନି କି ଆଉ କେହି ଦେଖିପାରିବେନି। ଶାସ୍ତ୍ର କେବଳ ଦେଖେଇଦେବ ଏଇଟା ତୁମର କ'ଣ। ସେଥିପାଇଁ ଭକ୍ତମାନଙ୍କ ଚରିତ୍ର ଆମେ କାହିଁକି ପଢ଼ୁଛେ? ଦୁଇଟା ଉଦ୍ଦେଶ୍ୟରେ ଭକ୍ତ ଚରିତ୍ର ପଢ଼ାଯାଏ। ଭକ୍ତମାନଙ୍କ ଯେଉଁ ଚରିତ୍ର ଆମେ ଶ୍ରବଣ କରୁଛେ, ଗୋଟେ ଲାଳସା ଆସେ, ଧ୍ରୁବ ଏମିତି ଭଜନ କରିଥିଲେ, ପ୍ରହ୍ଲାଦ ଏମିତି କରିଥିଲେ, ଗୋପୀମାନେ ଏମିତି ପ୍ରାର୍ଥନା କରିଥିଲେ, ଏଇଟା ଗୋଟେ ଲାଳସା, ଭଜନର ଲାଳସା ସୃଷ୍ଟି। ଆଉ ଗୋଟେ ଦ୍ୱିତୀୟରେ କ'ଣ ନା, ସେମାନଙ୍କର ସ୍ଥିତି ସହିତ ଆମେ ଯେଉଁ ଆମ ସ୍ଥିତିଟା ଅଛି, ଆମେ ଯେଉଁ ଏତୁ ଏତେ ବଡ଼ ବୋଲି ଭକ୍ତ ବୋଲି ଭାବୁଛେ, ତାଙ୍କ ସ୍ଥିତି ସହିତ ଆମ ସ୍ଥିତିକୁ ସବୁବେଳେ ଶୁଣିଲା ମାନେ ଆମେ ତୁଳନା କରିବା ଯେ ମୁଁ କେତେ ଗୁଡ଼ା, ସେମାନେ କେମିତି ଭଜନ କରୁଥିଲେ, କେତେ ବଡ଼ ଶ୍ରେଷ୍ଠ ଲୋକ। ଶାସ୍ତ୍ର ସବୁବେଳେ ଆନନ୍ଦ ଦିଏନି, ବକ୍ତାକୁ ଆନନ୍ଦ, ଶ୍ରୋତାକୁ ଆନନ୍ଦ ଦିଏ, ବକ୍ତାକୁ ବେଶୀ ଆନନ୍ଦ ଦେଇପାରେନି, ପ୍ରକୃତ ବକ୍ତାକୁ ଶାସ୍ତ୍ର ବେଶୀ ଆନନ୍ଦ ଦେଇପାରେନି, ତାକୁ ତାକୁ ଆନନ୍ଦ ଏତିକି ଦିଏ ତାର ସ୍ୱାଭାବିକ ସ୍ଥିତିକୁ ନେଇ ଆସେ, ସେ ଦୈନ୍ୟତା ତାର ନେଇ ଆସେ, ସେଇଟା ହେଉଛି ଦୈନ୍ୟତା ହିଁ ବକ୍ତାର ଆନନ୍ଦ। ଯେ ପ୍ରକୃତ ବକ୍ତା ତାର ଦୈନ୍ୟତା ହେଉଛି ଆନନ୍ଦ, ସେ ସେଟା କହିଲା ବେଳେ ସ୍ଥିତି କରିବ, ଚିନ୍ତା କରିବ, ଅନ୍ୟକୁ ଖୁସି କରିବା ଯେ ବକ୍ତାର ଆନନ୍ଦ, ସେ ତ ଅନ୍ୟମାନେ ଅଟୋମେଟିକ୍ ଖୁସି ହେବେ। ତେଣୁ ଯେଉଁ ଆମେ ଭଗବାନଙ୍କ କଥା ଶୁଣୁଛେ, ଦୁଇ ଭକ୍ତମାନଙ୍କର ଚରିତ୍ର ଆମେ ଯେଉଁ ଶୁଣୁଛେ, ଦୁଇଟି ଉଦ୍ଦେଶ୍ୟରେ, ଏହାର ଉଦ୍ଦେଶ୍ୟ ଶାସ୍ତ୍ର କହୁଛନ୍ତି ଦୁଇଟା, ଗୋଟେ ହେଲା ଆମର ଭଜନ ଲାଳସା, ସେମାନେ କେମିତି ଡିଟରମିନ୍ଡ ଥିଲେ, ସେମାନେ ଧ୍ରୁବ ମହାରାଜ ଏତେ ବର୍ଷର ବାଳକ, ପ୍ରହ୍ଲାଦ ମହାରାଜ ଛୋଟ ପିଲା, ସେମାନେ କେମିତି ଭଜନ କରୁଥିଲେ, ମୁଁ କାହିଁକି କରିପାରିବିନି? ଜଣେ ତ କେହି 40 ବର୍ଷରୁ କମ୍ ବ୍ୟକ୍ତି ନାହିଁ ନା, ତୁମକୁ ଆଉ ଜପ କର ଜପ କର, କେତେ ମାଳ ଜପ କରୁଛ ବୁଢା ହେଇକି, ନା ମୁଁ 5 ମାଳ ଜପ ହଉନି, 10 ମାଳ 5 ମାଳ ଜପ ଟିକେ କରିପାରୁନି। ସେ 5 ବର୍ଷର ଛୁଆ ଯାଇକି ବୃନ୍ଦାବନ ଜପ କରୁଥିଲେ, ଭଜନ କରୁଥିଲେ, ରଜାଗାର ଛୁଆ, କେମିତି ସେ କରୁଥିଲେ? ଆଉ ତୁମେ ତିଲକ ମାଳ ତୁଲେ କରିଦେବ, ପ୍ରସାଦ ପାଇଦେବ, ନା ମୋର ହେଇଗଲା, ମୁଁ ଭକ୍ତ ହେଇଗଲି, କିନ୍ତୁ ତୁମେ କେମିତି କରିପାରୁନ? ସେ କେମିତି କରୁଥିଲା ତୁମେ ଚିନ୍ତା କର, ଗୋଟେ ବାଳକଟା କେମିତି କରିଦେଉଥିଲା, ତାଙ୍କ ଭିତରେ ଆମ ଭିତରେ କ'ଣ ପାର୍ଥକ୍ୟ ରହିଛି ଚିନ୍ତା କର। ଆଉ ପ୍ରବଚନଟା ଶୁଣିବା ମାନେ କ'ଣ ଗପ ଶୁଣିବ ନା କ'ଣ? ମୁଁ ଗୁରୁଦେବ ସେ ପ୍ରଭୁ ସେ କହୁଥିଲେ, ଏବେ ଯାଇଥିଲି ମୁଁ ଭେଟିଥିଲି, ସେ ଆତ୍ମାନ ପ୍ରଭୁ ସେ ଆସିଥିଲେ, ମୋ ପାଖକୁ ବସିକି କଥା ହୁଅ, ମୋତେ କହିଲି, ଏମିତି ପ୍ରବଚନ କଥା ପଡ଼ିଥିଲା, ସେଠୁ କହିଲି, କହିଲେ ମୁଁ ସେଠୁ ମହାଭାରତ ଟିକେ କହିଲି, ଗୁରୁଦେବ ମୁଁ ଟିକେ ମହାଭାରତ ପଢ଼ିବି, ତାହେଲେ ବନ୍ଦ କର, ଆମେ ଦେଢ଼ ଶୁଣୁ, ଆମେ ସବୁ ବାହାରକୁ ଗଲୁ, ବିଭିନ୍ନ ଷ୍ଟୋରି ସବୁ ପଢ଼ିଲୁ, ଲୋକମାନଙ୍କୁ କହିବାକୁ ପଡ଼ିବ କଥାକାର, ଆଉ କଥା ମାନେ ତୁମେ ତାଙ୍କୁ ଶିଶୁ ଆଣିବାକୁ କହିଲେ ତାଙ୍କୁ ରଖିବାକୁ ପଡ଼ିବ ବାନ୍ଧିକି ତାଙ୍କୁ, ଗୁରୁଦେବ ବନ୍ଦ କର, ସେ ମହାଭାରତ ଫାରତ କିଛି ପଢ଼ାଇବେ, ଆମର ତତ୍ତ୍ୱ କଥା ଶୁଣିବ ନା, ସେଇଟା କ'ଣ ଷ୍ଟୋରି ଟେଲର ହବ, ଲୋକଙ୍କୁ ଗପ କହିକି ତାଙ୍କୁ ମଜା କରିବ, ବନ୍ଦ କର ତାକୁ, କେବେ ପଢ଼ିବନି, ସେ ରାମାୟଣ ମହାଭାରତ କେବେ ପଢ଼ିବନି, ଷ୍ଟ୍ରିକ୍ଟ ମନା କରୁଥିଲି। ତତ୍ତ୍ୱ ଶୁଣ, ତତ୍ତ୍ୱ ଶୁଣିଲେ ତୁମେ ତତ୍ତ୍ୱ କଥା କୁହ, ତତ୍ତ୍ୱ ଶ୍ରବଣ କର, ଆଉ କ'ଣ ଏ ପ୍ରବଚନଟା କଲେ ମଜା ମଜା କଥା ନା କ'ଣ? ପ୍ରବଚନ ହେଉଛି କେବଳ ଅନ୍ତଃକରଣ ଶୋଧନ ପାଇଁ ନା, ଆମେ ଶୁଣିବା ନା, କାହିଁକି ଧ୍ରୁବ ମହାରାଜ ଏମିତି ଭଜନ ମୁଁ କାହିଁ କରିପାରୁନି, ମୋର ଅସୁବିଧା କ'ଣ ରହୁଛି? ଆଉ ଖାଲି ବଡ଼ିମା ରଖିଲେ କ'ଣଟା ହବ, ମୁଁ ବହୁତ ବଡ଼, ମୁଁ ଏଇଟା କରି ପକାଉଛି, ମୁଁ ସେଇଟା କରି ପକାଉଛି, ସମସ୍ତେ ଆମ ମନ ଭିତରେ ଏମିତି ରଖିବା, ଆମେ ଯାହା କରିଛେ ଜଗତରେ, ଜଗତ ପାଇଁ କିଛି କରିନେ କି, ନିଜ ପାଇଁ କିଛି କରିନେ କି, ଭକ୍ତ ଦୁନିଆରେ କିଛି କରିନେ, ଆମଠୁ ସବୁଠୁ ଶ୍ରେଷ୍ଠ ଲୋକ ଅଛନ୍ତି। ମହାତ୍ମା ଗାନ୍ଧୀ ଯାହା କରିଥିଲେ କ'ଣ ଆମେ କରିଛେ? ସେ ଦେଶ ପାଇଁ ଯାହା କରିଥିଲେ ଆମେ କରିଛେ? ଆମେ କ'ଣ ଦେଶ ପାଇଁ କ'ଣ କରିଛେ, ନା ନିଜ ପାଇଁ ବି କ'ଣ କରି ପକାଇଛେ, ନା ଭକ୍ତି ପାଇଁ କ'ଣ କରିଛେ? କେବଳ ଗୋଟେ ଅହମିକାକୁ ନେଇକି ବଞ୍ଚିଛେ ମଣିଷ, ଆଉ ସବୁଠୁ ବଡ଼ ଭକ୍ତି ସରି ଅଭିମାନ କଥା ଗୋଟେ କେଉଁଠି କହୁଥିଲି, ଏବେ ଚାଲିଥିଲା ସେ ଅଭିମାନ କ୍ଲାସ୍ଟା, ହଁ ଏ ଅଟଳାରେ କହୁଥିଲେ, ସେ ନରୋତ୍ତମ ଦାସ ଠାକୁର ତାଙ୍କ ପ୍ରେମଭକ୍ତ ଚନ୍ଦ୍ରିକାରେ ଲେଖିଲେ, ଜଗତରେ ସବୁଠୁ ଛାର କିଏ, ହୀନ ଭକ୍ତ କିଏ, ଜଗତରେ ସବୁଠୁ ହୀନ କିଏ, ଅଭିମାନୀ ହେଉଛି ଜଗତର, ଅଭିମାନୀ ଭକ୍ତ ସେ ଜଗତର ସବୁଠୁ ଦୀନହୀନ, ତାଙ୍କ ଯିଏ ସବୁଠୁ ଅଭିମାନୀ ଭକ୍ତ ହିଁ ଅଭିମାନୀ ହେଲା, ମୋ ଭଳିଆ ଆଉ କେହି
ବଡ଼ ନା, ସେଇଟା ସବୁଠୁ ହୀନ। ଆମର ତ ସେ ଅବସ୍ଥା, ସମସ୍ତଙ୍କ ଏଇ ଅବସ୍ଥା, ସମସ୍ତଙ୍କ ମନ ଭିତରେ ଏଇ ଭାବନା, ମୋଠୁ ଆଗେ ଭଲ ଲୋକ ନା, ମୋଠୁ ଆଗେ ବଡ଼ ଲୋକ ନା। ତାହେଲେ ଶାସ୍ତ୍ର କ'ଣ ଆମେ ଶ୍ରବଣ କରୁଛେ, ଆମେ କ'ଣ ଶାସ୍ତ୍ର ଶ୍ରବଣ କରୁଛେ, କ'ଣ ଭଜନ କରୁଛେ? କିଛି ଭଜନ କରୁନି, କିଛି ଶ୍ରବଣ କରୁନି। ସେଥିପାଇଁ ଏଇ ଶାସ୍ତ୍ର ଆମକୁ ଦେଖେଇବେ, ଶାସ୍ତ୍ରର ଚକ୍ରବର୍ତ୍ତୀ ଅନ୍ତଃକରଣର ଦୋଷ ଦେଖେଇଦେବେ, ଆରେ ମୋର ଏଇଠି ଭୁଲ ରହୁଛି। ଶ୍ରବଣର ଉଦ୍ଦେଶ୍ୟ ହେଲା ଏଇଟା, ମୋର ଏଇଟା ଭୁଲ ରହୁଛି। ଆଉ ଆମେ ଯେତେବେଳେ ଏତିକି ଭୁଲଟାକୁ ସ୍ୱୀକାର ନ କରୁଛେ, ପରମାତ୍ମା ଭଜନ କରି ଆମେ ବଳ କେମିତି ଦେବେ? ଜଣେ କହୁଛନ୍ତି ଆମର କାହିଁ ଭଜନ ହଉନି, ଆରେ ଭଜନ ନ ହେବାର କାରଣଟା ହଉଛି ଯେତେବେଳେ ଆମ ଭୁଲଟାକୁ ଆମେ ସ୍ୱୀକାର କରୁନା, ଆମ ଭିତରେ ତ ସେ କୃଷ୍ଣ ଅଛନ୍ତି ନା, ସେ କୃଷ୍ଣ କହିଲେ ଇଏ ତା ଭୁଲକୁ ସ୍ୱୀକାର କରୁନି, ଇଏ ସାହାଯ୍ୟ ଚାହୁଁନି, ମୁଁ ତ କାହିଁକି ସାହାଯ୍ୟ ଦେବି? ଗୋଟେ ଜୀବକୁ ଭଗବାନ ଫେରିବା ପାଇଁ କେତେ ପ୍ରକାର ଚେଷ୍ଟା କରୁଛନ୍ତି, ତାଙ୍କର କ'ଣ କୃପା ନାହିଁ ଗୋଟେ ଜୀବ ପ୍ରତି? କୃପା ଅଛି ନା? ଆମେ ତ ମାନିପାରୁନି, ଆମେ ତ କହିପାରୁନି ଯେ ପ୍ରଭୁ ମୋର ଏଇଟା ହଉଛି ଦୋଷ, ମୋତେ ଆପଣ ସାହାଯ୍ୟ ନ କଲେ ମୁଁ କ'ଣ କରିବି? ପରମାତ୍ମା ଯେତେବେଳେ ଜାଣିଦେବେ କୃଷ୍ଣ ଅଛନ୍ତି, ପରମାତ୍ମା ସ୍ୱରୂପରେ ଅଛନ୍ତି, ସେ ସେଇ ଶକ୍ତିଟା ଦେବେ, ଶକ୍ତିଟା ଦେବେ, ଆଉ ଦୈନ୍ୟ ସେଇଥିରେ ଦୈନ୍ୟତା ଆସିବ, ଦୈନ୍ୟ ନହେଲେ କୃପା ଆସିବ, କୃପା ଅପଜାୟତ, ସେ ଶବ୍ଦରେ ଆମେ ଭୁଲି ଯାଉଛି। ଦୈନ୍ୟ ହେଉଛି କୃପାକୁ ସୃଷ୍ଟି କରେ। ଆଉ ଚୈତନ୍ୟ ମହାପ୍ରଭୁ କ'ଣ ଖାଲି କହିଛନ୍ତି ତୃଣାଦ ବିଶ୍ୱନିଚେ ଦୈନ୍ୟ କ'ଣ ଲେଖିଲେ ଚକ୍ରପାତ ଅଥ ପ୍ରସାଦ କୁଞ୍ଜରାତ, ବହୁତ ସାବଧାନ ରୁହ ବୈଷ୍ଣବ ଅପରାଧରୁ, ସେଇଠି ଲେଖୁଛନ୍ତି ସପ୍ତମ ସ୍କନ୍ଦରେ, ଅତି ପ୍ରଯତ୍ନ କର ବୈଷ୍ଣବ ଅପରାଧ ଯେମିତି ନ ହବ। କେମିତି ନା, ଦୈନ୍ୟ କ୍ଲିପ୍ତ ଶିଳା ଏମିତି ଲେଖିଛନ୍ତି, ଦୈନ୍ୟ ରୂପକ ଶିଳା, ଶିଳା ମାନେ କ'ଣ? ପ୍ରସ୍ତର, ଯେମିତି ଆମେ ବାଉଣ୍ଡ୍ରି ବାଲ୍ ଦେଉଛେ ପଥରରେ, ସେ କହୁଛନ୍ତି ଦୈନ୍ୟ ରୂପକ ପ୍ରସ୍ତରରେ ତୁମର ଭକ୍ତି ରାଜ୍ୟକୁ ଘେରେଇ ଦିଅ, ନହେଲେ ମାତାଲ ହାତୀ ପଶିଯିବ, ବୈଷ୍ଣବ ଅପରାଧ ପଶିଯିବ, ତମ ଉଠେଇ ଫବାଡ଼ ଦେଉଛ। କେତେ ତୁମେ ପାଠ ପଢ଼ିଥାଉ, କେତେ ବୁଦ୍ଧିଆ ଲୋକ ହେଇଥାଉ, ଏଇଟା ଆଜିକାଲି ସବୁ ଇଏ କରିକି ସବୁ ସର୍ବନାଶ ହେଉଛନ୍ତି ନା, ସବୁ ସର୍ବନାଶ ସେମାନଙ୍କର ହେଉଛି। କ'ଣ ଟିକେ ଜାଣିଛନ୍ତି ନାହିଁ, ସେ ସାଙ୍ଗେ ସାଙ୍ଗେ କ୍ରିଟିସାଇଜ୍ ପ୍ରଭୁପାଦଙ୍କର ଶିଷ୍ୟମାନଙ୍କୁ, ଆକୁ ତାକୁ କ୍ରିଟିସାଇଜ୍ ସାଙ୍ଗେ ସାଙ୍ଗେ କରିଦେଉଛନ୍ତି, ଆରେ ତ ସର୍ବନାଶ ହେଇଗଲା, ତ ଜାଣିପାରୁନୁ? ସେଠି ପୁଣ୍ୟ ଥିଲା ପାଇଁ ବଞ୍ଚିକି ରହିଲେ, ତାହେଲେ ପୁଣ୍ୟ ସରିଯିବ, ବୈଷ୍ଣବପାଦ କଲେ ପୁଣ୍ୟ ସରିଗଲା, ତୁମର ସୁକୃତିରା କ୍ଷୟ ହେଇଗଲା, ସେ ତ ସରିଯିବ, ହେଟା ତୁମେ ଗଲା ଘରକୁ ପଳେଇବ, ଆଉ କ'ଣ? ଭକ୍ତି ରାସ୍ତାକୁ ଯିବ, ଘର ଯିବ, ସବୁଆଡ଼େ ତୁମେ ସବୁ ଚାଲିଯିବ, ଏ ତ ବୁଝନ୍ତି ନାହିଁ କିଛି ନା, ଏମାନେ ଭାବନ୍ତି ଏଇଟା ଗୋଟେ ଦାମ୍ଭିକମାନଙ୍କ ରାସ୍ତା, ଗୋଟେ ଯୋଗ୍ୟମାନ ବ୍ୟକ୍ତିଙ୍କ ରାସ୍ତା। ତୁମର ହଜାର ଯୋଗ୍ୟତା ଥାଉ, ତୁ ଯେତେ ବଡ଼ ଯୋଗ୍ୟମାନ ବ୍ୟକ୍ତି ହେଇଥାଉ, ମନେ ରଖିବା ଦରକାର ଏ ଯୋଗ୍ୟତା ଭୌତିକ ଯୋଗ୍ୟତା, ଏବଂ ଆମର ଦୋଷ ଅଛି ଅନ୍ତଃକରଣରେ, ବହୁତ ଦୋଷ ରହିଛି, ସେଇଟା ସାଧୁଶାସ୍ତ୍ରଙ୍କର ଆନୁଗତ୍ୟ ହେଲେ ସାଧୁଶାସ୍ତ୍ର ଦେଖିଦେବେ। ଭାଗବତ ବନ୍ଦନା କାହିଁ କରାହଉଛି? ଭାଗବତ ଭାଗବତ ପଢ଼ା ହଉଛି ନା, ଆଉ ଭାଗବତ ପଢ଼ିଲେ ସାଧୁଙ୍କର ଆନୁଗତ୍ୟ କାହିଁ ରଖାହଉଛି? ହଜାର ସାଧୁ ବୁଲୁଛନ୍ତି, ହଜାର ସାଧୁ କଥା କହୁଛନ୍ତି, ସେ କଥା ଆମ କାନରେ ପଶିବନି, ପଶିବନି। ଯାହାର ଆନୁଗତ୍ୟ ରହିବ, ଆନୁଗତ୍ୟ ସେବା କରିବ, ତାଙ୍କ ବଚନଟା ତୁମକୁ ଶୋଧନ କରିବ। ଶାସ୍ତ୍ର ଯେମିତି, ଶାସ୍ତ୍ର ଆନୁଗତ୍ୟ ଅଛି ନା, ଶାସ୍ତ୍ର ଅନୁଗତ ହବ, ଶାସ୍ତ୍ର ଜ୍ଞାନ ନୁହେଁ ଯେ ତୁମେ ଗୋଟେ ଶାସ୍ତ୍ରକୁ ମାପିବ, ସେ ଶାସ୍ତ୍ର ବ୍ୟବହାର ହେଇଗଲା, ଶାସ୍ତ୍ର ପଢ଼ିଦେଲା ତାପରେ ସେଇଟାକୁ ନାଇଁ ଆନୁଗତ୍ୟ କରିବ ନା। ଆଉ ଭାଗବତର ଶରଣ ନେବାକୁ ପଡ଼ିବ, ଶାସ୍ତ୍ର ଶରଣ ନେବାକୁ ପଡ଼ିବ, ତା ସିଏ ସାଙ୍ଗେ ଶାସ୍ତ୍ର କୃପା କରିବେ। ଦେଖୁନାହାନ୍ତି ଆମର ଓଡ଼ିଆର ସବୁ ଭାଗବତ ପଢ଼ିବା ପୂର୍ବରୁ ଲୋକ ଗାଇବେ ନା, ପରମାନନ୍ଦ ହେ ମାଧବ ଗୁରୁଦେବ କାଉଥିଲେ ଆମର, ସେ ଓଡ଼ିଆ ଲୋକ ଗାଆନ୍ତିନି, ପଦୁ ଗଡ଼ୁଛି ମକରନ୍ଦ, ଗୋବିନ୍ଦ 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 ପଦୁ ଗଡ଼ୁ, ସବୁ ଦେଖ ଯେତେ ଶାସ୍ତ୍ର ଅଛନ୍ତି, ରାମାୟଣ ଦେଖ, ମହାଭାରତ ଦେଖ, ଯେତେ ଶାସ୍ତ୍ର ସବୁ ପଢ଼ନ୍ତି ଲୋକ, ଆଗେ ସେ ଶାସ୍ତ୍ରର ବନ୍ଦନାଟା କରିବି, ଶାସ୍ତ୍ର ଆମକୁ କୃପା କରନ୍ତି, ତାଙ୍କ ଆନୁଗତ୍ୟରେ ମୁଁ ଗଲି, ଶାସ୍ତ୍ର କୃପା କଲେ ଆମ ଅନ୍ତଃକରଣଟା ଶୋଧନ ହବ। ଭଲରେ ବଞ୍ଚିବାର ଅର୍ଥ ଜଗତରେ କିଛି ନାହିଁ ବୋଲି ମନେ ରଖିବା ଦରକାର। ଭଲ କ'ଣ ଅଛି? ଭଲ ହେଉଛି କର୍ମଫଳ ତୁମର ଅଛି, ଭୋଗିବ, ଭଲ କ'ଣ? ଆଜି କ'ଣ ଅଛି ଠିକ ନାହିଁ, କାଲି କି ଆଉ କିଛି ଆସିବ, ଆଉ ଗୋଟେ ଜୀବନ ଆସିବ, ଆଉ ଏମିତି ଚାଲିଥିବ। ଭଲ ହେଉଛି ଏଇଟା, ସ୍ୱାଭାବିକ ସ୍ଥିତିକି ଫେରିଯିବାଟା ହେଉଛି ଭଲ ଅବସ୍ଥା, ସ୍ୱାଭାବିକ ସ୍ଥିତି ହେଉଛି ଏଇଟା, ନିଜର ଦୋଷକୁ ଦେଖିକି ଶୁଦ୍ଧ ନେଇଯିବା, ଭଗବାନଙ୍କୁ ପ୍ରାର୍ଥନା କରିବା, ସେ କୃପାଟା ଆସିଗଲେ ଦୈନ୍ୟଟା କୃପାକୁ ଟାଣି ଆଣିବ। ଆଉ ଦୈନ୍ୟ କେମିତି, ଆମେ ତ ନିଜକୁ ଅପରାଧୀ ବୋଲି ମନେ କରୁନି, ଦୈନ୍ୟ କେମିତି ହବ? ଅନ୍ୟର ଭୁଲଟା ଆମ ନିକଟ ଯେଉଁ ଗୁରୁତ୍ୱର ଦୋଷ ରହିଛି ସେଟା ଆମକୁ ଦେଖାଯାଉନି, ଅନ୍ୟର ଗୋଟେ ଛୋଟିଆ ଦୋଷଟା ଆମକୁ ଦେଖାଯାଉଛି। ଭଜନ ରାଜ୍ୟରେ ସର୍ବନାଶର କାରଣ ହେଉଛି ଏଇଟା, ସର୍ବନାଶ ହେଇଯାଏ, ନିଜର ଅତ୍ୟନ୍ତ ଗୁରୁତ୍ୱର ଦୋଷଟା କିଛି ଲାଘବ ବି ଲାଗେନା, ମାନେ ତାକୁ 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 କିଛି ଲଘୁ ବୋଲି ଲାଗେନା, ମୋର ତ କିଛି ନାହିଁ ଅସୁବିଧା କ'ଣ, କିନ୍ତୁ ଅନ୍ୟର ଛୋଟିଆ ଦୋଷଟା ତାକୁ ବହୁତ ଭାରି ଲାଗେ, ସେଇଟା ଜୀବନକୁ ନଷ୍ଟ କରିବ। ଧୀରେ 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 ସ୍ପଏଲ କରିଦେବ। ସବୁବେଳେ ଗୋଟିଏ କଥା ମନେ ରଖିବା, ଗୋଟେ ବୈଷ୍ଣବ ଛାଡ଼ କୌଣସି ଜୀବକୁ ଘୃଣ୍ୟ ଦୃଷ୍ଟିରେ ଦେଖିବା ଜୀବର କେତେବେଳେ କେବେ ମଙ୍ଗଳ ହେଇପାରିବନି। ଆମେ ଅନ୍ୟକୁ ଯେତେ ଖରାପ ଦୃଷ୍ଟିରେ ଦେଖିବା ଆମ ନିକଟରେ ଗୋଟେ ଗୋଟେ ଅଲଗା ଗୋଟେ ଗୁଣ ବଢ଼େ, କ'ଣ ଜାଣିଛନ୍ତି? ସେଇଟା ଦମ୍ଭିକତା। ଆମେ ଅନ୍ୟକୁ ଯେତେ ନୀଚ ନଜରରେ ଦେଖିବା ଆମ ଦମ୍ଭଟା ସେତେ ବଢ଼ିବ, କାହିଁକି ନୀଚ ନଜରରେ ଦେଖିଲେ ତା ଭଲ ଗୁଣଟା ଆମକୁ ଆସିବନି। ଦେଖନ୍ତୁ ପରୀକ୍ଷା କରିକି କେବେ ଆସିବନି। କୁକୁରଟାକୁ ଆମେ ନୀଚ ନଜରରେ ଦେଖୁଛେ, ମନେକର କୁକୁରଟାକୁ ଆମେ ପାଖରେ ରଖୁ ଗୁଡ଼ଉଛେ, ତା ଭଲ ଗୁଣ ଜାଣିପାରୁଛି କି? କେବେ ଜାଣିପାରୁ? ପାଖରେ ରଖୁନେ ନା, କୁକୁରଟାକୁ ଯଦି ପାଖରେ ରଖିଦେବ ସେ କେବେ କୁକୁର ଛାଡ଼ିବନି। ସେ କାହିଁ ତା ଭଲ ପାଇଗଲାଣି, ଏଇଟା ଏତେ ଗେଲା କରୁଛି, ରାତିରେ ଭୁକୁଛି, ଏଇଟା କରୁଛି। ଗୋଟେ ଜୀବଟାକୁ ବି ଦେଖ, ତୁମେ ଘୃଣା କର, ତା ଭଲ ଗୁଣ ତୁମକୁ କତିକି ଆସିବନି। ଇଏ ଗୋଟେ ସାଇନ୍ସ, ଏଇଟା ବିଜ୍ଞାନ, ଏଇଟା ବାସ୍ତବିକ ଜୀବନ। ଆମେ ମଣିଷ ନା, ଆମେ ଦୋଷ ଦେଖିଦେବା ସାଙ୍ଗେ ସାଙ୍ଗେ, ସେଥିପାଇଁ ଆମକୁ ସଫିସିଏଣ୍ଟ ଏନଗେଜମେଣ୍ଟ ଦରକାର। ପୁରା ସେବା 24 ଘଣ୍ଟା ପୁରା ସେବା ଭଜନ ପୁରା ପୁରା ଲାଗି ଲାଗି ମଝି ମଝିକି ରହିବାକୁ ପଡ଼ିବ, ନହେଲେ ଦୋଷଟା ଆସିବ ହିଁ ଆସିବ। ଆଉ ଯାହାର ଆମେ ଖରାପ ଗୁଣ ଦେଖିବା, ଯାହାକୁ ଗୋଟେ ହୀନ ଦୃଷ୍ଟି ଦେଖିବା, ତାର ଭଲ ଗୁଣ କେବେ ଆମକୁ ଦେଖା ହବନି। ଆଉ ଆମର ଅବସ୍ଥାରେ କ'ଣ ହବ ନା, ତାର ଖରାପ ଗୁଣକୁ ଦେଖି ଦେଖି ଆମ ଦମ୍ଭଟା ବଢି ବଢିକା ବଢିବା ଉପରକୁ ଚାଲିଲା, ଆଉ ଦୈନ୍ୟତା ଚାଲିଗଲା, ଆଉ ଭଜନ କଲେ କ'ଣଟା ହବନି କିଛି। ଦୈନ୍ୟଟା ବହୁତ ବଡ଼ ଜିନିଷ, ଆଉ ଦୈନ୍ୟ ତାର ଆର୍ଟିଫିସିଆଲ ହେଇପାରିବନି ଭିତରେ, ଏଇଟା ଏଇଟା ନ୍ୟାଚୁରାଲ ଜିନିଷ, ଏଇଟା ସ୍ୱାଭାବିକ ଜିନିଷଟା। ଏ ଯୋଉ ଆମର ନମ୍ରନ୍ତି ଫଳିଲା କହିଲେ କହିଲେନି, ସେ ନମ୍ରନ୍ତି ଫଳିଲା ବୃକ୍ଷ ନମ୍ରନ୍ତି ଗୁଣିନା ଚନା, ଫଳବନ୍ତ ବୃକ୍ଷ ଆର୍ ଗୁଣିବନ୍ତ ଜନ, ଚୈତନ୍ୟ ମହାପ୍ରଭୁ କହୁଛନ୍ତି କାଶ୍ମୀରୀ ପଣ୍ଡିତ କେଶବ କାଶ୍ମୀରୀ। ଦେଖ ସରସ୍ୱତୀ କତୁରୁ ପାଇଥିଲୁ ବର, ଜୁହାର ତ ସରସ୍ୱତୀ ରହୁଥିଲେ, ଆଉ ସରସ୍ୱତୀ ତୋତେ ପଠେଇ ଦେଇଛନ୍ତି କାହା ପାଖକୁ? ମହାପ୍ରଭୁ ପାଖକୁ ପଠେଇଲେ କି? ଜ୍ଞାନୀ ଲୋକର ବେଳେବେଳେ ଉଦ୍ଧାର ହେଇଯାଏ ନା, ଜ୍ଞାନୀ ଲୋକର ଏପାଇଁ ଉଦ୍ଧାର ହେଇଯାଏ, କମସେ କମ ସେ ଜ୍ଞାନ ଭଗବାନ ସେଥିପାଇଁ 4 ଜଣଙ୍କ ଭିତରୁ ଜ୍ଞାନୀ ଶ୍ରେଷ୍ଠ କରିଛନ୍ତି ନା। ତାର ଭାଗ୍ୟ ଏତିକି ଥିଲା, ସରସ୍ୱତୀ ଦେବୀ ତାଙ୍କୁ ଏତିକି କୃପା କଲେ, ସରସ୍ୱତୀ ଦେବୀ ପଠେଇଦେଲେ ମହାପ୍ରଭୁ ପାଖକୁ, ଆଉ ମହାପ୍ରଭୁ ତାଙ୍କୁ ସେଇ ଜିନିଷ ଶେଷ କହିଛନ୍ତି। ମହାପ୍ରଭୁ ସବୁବେଳେ ସେ ଗୋଟିଏ ପ୍ରିନ୍ସିପଲ କହିଛନ୍ତି ବଡ଼ ବଡ଼ ଜ୍ଞାନୀ ଲୋକମାନଙ୍କୁ, ବଲ୍ଲଭାଚାର୍ଯ୍ୟଙ୍କୁ ସେ କଥା କଲେ, ଅଭିମାନ ଛାଡ଼ି କର କୃଷ୍ଣର ଭଜନ, ଏଠି ତାଙ୍କୁ ସେ କଥା କହିଛନ୍ତି ଏଇ ଉଦାହରଣ ଦେଇକି। ଫଳବନ୍ତ ବୃକ୍ଷ ଗୁଣୀବନ୍ତ ଜନ, ଏଇ ନମ୍ରନ୍ତି ଫଳିନା ବୃକ୍ଷ ଶ୍ଳୋକକୁ ଲେଖିଛନ୍ତି ଚୈତନ୍ୟ ଭାଗବତରେ କେଶମର କ'ଣ କେଶବ କାଶ୍ମୀର କହୁଛନ୍ତି। ଦିନ ହବ ନା, ଆଉ ଫଳବନ୍ତ ବୃକ୍ଷ ଗଛଟା ଫଳ ଧରିଲେ ଝୁଙ୍କି ପଡ଼େ, ଆଉ ଗୁଣୀବନ୍ତ ଜନ ଯେ ଗୁଣୀ ତାର ସ୍ୱଭାବ ହେଉଛି ନମ୍ର ହବ। ଉଦ୍ଧତାମୀ କେଉଁଠି ଅଛି? ଉଦ୍ଧତାମୀଟା ଭଲ ନାହିଁ, ଏ ଜିନିଷରେ ତ ଭଗବାନଙ୍କ କୃପା ମିଳିବନି। ଜଗତର କୌଣସି ପ୍ରକାର ଆମକୁ ଆମ ସ୍ଥିତି ଯେତେ ପ୍ରକାର କୌଣସି ପ୍ରକାର ସମ୍ମାନ ମିଳୁଛି, କୌଣସି ପ୍ରକାର ଆମ ସ୍ଥିତି ସୁଦୃଢ଼ ଅବସ୍ଥାରେ ଅଛି, ମନେ ରଖିବା ଦରକାର ଏଇଟା ଭକ୍ତିର ଏତେ ଅନୁକୂଳ ନୁହେଁ, କେବେ ଭକ୍ତିର ଅନୁକୂଳତା ନୁହେଁ। ଭକ୍ତିର ଏକ ନିର୍ଦ୍ଦିଷ୍ଟ ପଥ ରହିଛି, ନିର୍ଦ୍ଦିଷ୍ଟ ଦିଗ ରହିଛି, ଆମକୁ ସେଇ ଦିଗରେ ଯିବାକୁ ପଡ଼ିବ। ଆମେ ଗୃହସ୍ଥ ହେଇପାରନ୍ତି, ବ୍ରହ୍ମଚାରୀ ହେଇପାରନ୍ତି, କିଏ ବି ହେଇପାରନ୍ତି, ପାତ୍ରତା ତ ସମାନ ନା। ଆମେ ତ ଗୋଟେ ଆତ୍ମା, ତୁମେ ଗୃହସ୍ଥ ହୁଅ କି ବ୍ରହ୍ମଚାରୀ ହୁଅ କି ସନ୍ନ୍ୟାସୀ ହୁଅ କି ଯିଏ ବି ହୁଅ, ଭକ୍ତିରେ ସେଇ ସେଇ ରାସ୍ତାରେ ହିଁ ମିଳିବ, ସେ ପଥରେ ତୁମକୁ ଯିବାକୁ ପଡ଼ିବ। ତୁମେ ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଅ, ତୁମକୁ ଦୈନ୍ୟ ହେବାକୁ ପଡ଼ିବ, ସେଥିରେ କିଛି ମତଲବ ନାହିଁ। ତୁମ ପାଇଁ କିଛି କନସେସନ୍ ନାହିଁ, ଭକ୍ତି ପାଇବାର କିଛି କନସେସନ୍ ନାହିଁ, ପଇସା ରୋଜଗାର କରିବାର କନସେସନ୍ ଅଛି କି? ବ୍ରହ୍ମଚାରୀ ଶୀଘ୍ର ପଇସା ପାଇଯିବ, ଗୃହସ୍ଥକୁ ସମସ୍ତେ ଯେମିତି ପାଉଛ ସେମିତି ସେମିତି, ପଥଟା ଗୋଟିଏ। ଏଇ କଥାରେ ପଡ଼ିଥିଲା କୃତାଗ ସନ୍ତମ ପ୍ରଦନ୍ତ ଅକ୍ଷୀଣମ, ଭଗବାନ ଯେଉଁମାନେ ଗୁଣୀ ଜ୍ଞାନୀ ଲୋକ ସେମାନେ ଦୋଷଟାକୁ ସ୍ୱୀକାର ନିଜେ ନିଜେ କରିବା ସ୍ୱୀକାର ହେଲାକୁ ତ ମହାଭାଗତ ହେଇଯାଆନ୍ତି, ତାଙ୍କ ଦୋଷ ଦେଖିବାକୁ ପଡ଼େ ନା, ସେ ଦୋଷୀ ବୋଲି ସବୁବେଳେ ଭାବନ୍ତି ସବୁବେଳେ। ଆଉ ପ୍ରକୃତ ଯେଉଁମାନେ ଭଗବାନ ପାଖକୁ ଯାଆନ୍ତି ସେମାନେ ନିଜକୁ ଦୋଷୀ ଭାବି ଭାବି ହିଁ ପଳାନ୍ତି, ସବୁବେଳେ ଦୋଷ ନିଜକୁ ଦୋଷୀ ବୋଲି ଭାବନ୍ତି। ହେଲେ ସେଇଟା ହେଉଛି ଭଗବାନ କୃପା, ପ୍ରଭୁ ତା କୃପା କରେ ସବୁବେଳେ ସେ ନିଜକୁ ତାଙ୍କ ଦୋଷୀ ବୋଲି ଭାବିବ ମୋର ବହୁତ। ଆଉ ପ୍ରକୃତିରେ ଆମେ ଦୋଷ କରୁଛେ ନା, ଗୋଟେ କ୍ଷଣ ଯଦି ଗୋଟେ ଜୀବ କାହା ବିଷୟରେ ଚିନ୍ତା କରୁଛି, କାହାକୁ ଖରାପ ଦୃଷ୍ଟିରେ ଦେଖୁଛି, କାହା ପ୍ରତି ଆସକ୍ତି ଆସିଛି, ପର ଧନ ପର ନାରୀ ପରର ଗୁଣ ପ୍ରତି, ହେଲେ ଦୋଷ ହେଲାନି? ଆଉ ଦୋଷୀ ନୁହେଁ କ'ଣ? ଯଦି ଯଦି ଗୋଟେ ମାନେ କୁହାଯିବ ଅତି ଉନ୍ନତ ବ୍ରଡ୍ ସାଇନ୍ସରେ ଯେ ଉଦାହରଣ ଭାବରେ ଆମେ ଦେଖିବା, ଆମେ ପ୍ରତ୍ୟେକ ବ୍ୟକ୍ତି ଆମେ ଦୋଷୀ, କେତେବେଳେ ମୁହଁରେ କହିପାରୁନେ ମନସରେ ଗୋଟେ କାହା ପ୍ରତି ଗୋଟେ ଗୁଣଭାବ ଆସୁନି, କାହା ପ୍ରତି ଗୋଟେ ଲୋଭ ଆସୁନି, କାହା ପ୍ରତି ଆସକ୍ତି ଆସୁନି, ସେଇଟା ବି ଦୋଷ। ଜଗତ ଲୋକ କହିବାର କ'ଣ ଅଛି, ପରମାତ୍ମା ତ ହୃଦୟ ଭିତରେ ଅଛି ନା, ସେ ଜାଣିଦେଉଛନ୍ତି ଏଇଟା ଦୋଷୀଟା ନା। ଆମେ ଆମକୁ ଏଇଟା ଜଣାପଡ଼ୁନି, ଏ ଶାସ୍ତ୍ର ଜଣାପଡ଼ିବ, ଏଇ କଥାଟା ପଡ଼ିଥିଲା। ଶାସ୍ତ୍ର ଆମକୁ ଶାସ୍ତ୍ର ଆନୁଗତ୍ୟ ହେଲେ, ଗୁରୁବାନୁଗତ୍ୟ ହେଲେ, ସେବା ମାଧ୍ୟମରେ, ବାଣୀ ମାଧ୍ୟମରେ ଆମ ଅନ୍ତଃକରଣ ଦୋଷଟା ଦେଖାଯିବ, ଏଇଟା ମୋର ଦୋଷ। ଆଉ ଦୋଷକୁ ସ୍ୱୀକାର ନ କଲେ ଆମେ ଭଜନ କେମିତି ହବ? ଭଜନ ତ ହବ, କେବେ ହେଇପାରିବନି, ଭଜନ ସେମିତି ହୁଏ ନା। ଭଗବାନ ପାଖରେ ବାରମ୍ବାର ମୁଣ୍ଡ ପିଟି କାନ୍ଦିବାକୁ ପଡ଼ିବ। ଗୁରୁ ଦେଖନ୍ତୁ, ମୁଣ୍ଡ ପିଟି କାନ୍ଦିବ ନା, ମୁଣ୍ଡ ପିଟି ନଗଲେ କୃଷ୍ଣ ତମ କଥା ଶୁଣିବ ନା କ'ଣ? ମୁଣ୍ଡ ପିଟି କାନ୍ଦିବାକୁ ପଡ଼ିବ। ଆଉ କୃଷ୍ଣ କାନ୍ଦୁଛନ୍ତି, ଉଦ୍ଭିକ୍ଷ ମାନ ଭୟ ବି ଲକ୍ଷଣ ହସ୍ତ ଗୃହୀତ ଭୀଷଣ ଅବାଗରତ, ହସ୍ତକୁ ଧରିକି ବାଡ଼ି ଧରିଛନ୍ତି କି ହାତରେ, ଦକ୍ଷିଣ ହସ୍ତ, ଦକ୍ଷିଣ ହସ୍ତରେ ମଣିମୟ ଯଷ୍ଟି ବାମ ହାତରେ ଧରିଛନ୍ତି, କାହାକୁ? କୃଷ୍ଣ। ଆରେ କୃଷ୍ଣ ବାମ ହାତରେ ଧରିଛନ୍ତି, ଯେମିତି ଅବହେଳା କରିଛନ୍ତି, କୃଷ୍ଣ ବାମ ହାତରେ ଧରିଛନ୍ତି, ଧରିକି ଅବାଗରତ ତାଙ୍କୁ ଗାଳି ଦେଉଛନ୍ତି। ଭଗବାନ କି ଅପରାଧ, ଭଗବାନ ଯେମିତି କୃଷ୍ଣ ସେତେବେଳେ ଅପରାଧ ଭଳିଆ, ଅପରାଧୀ ଭଳିଆ ଠିଆ ହେଇଛନ୍ତି, କ'ଣ ଗାଳି ଦେଉଛନ୍ତି? ଜୀବ ଗୋସ୍ୱାମୀ ତାଙ୍କର ଟିକାର ବଳ ସୁନ୍ଦର ଲେଖିଲେ, ଅତ ତାଡ଼ନମ ଆସଙ୍କ୍ୟ ତତ୍ ପରିହାରଥମ ପ୍ରକର୍ଷଣ ରୁଦନ୍ତମ। ସିଏ ତ ଭାରି, ତାଙ୍କର ତ ଭାରି ଦାର୍ଶନିକ, ବଳଦେବ ଦେହସଣ ଭଳିଆ। କୃଷ୍ଣ ପ୍ରରୁଦନ୍ତମ ଯେଉଁ ଲେଖା ହେଲା, ପ୍ରକୃଷ୍ଟ ରୂପେ କାନ୍ଦୁଛନ୍ତି, ତାର କାରଣଟା ଗୋଟେ କିଛି ଅଛି। ସେ ଧରିଲେ ଏତେ ଜୋର କାନ୍ଦିବା କ'ଣ ଦରକାର? ମା ଧରିଛି ନା, ଯଶୋଦା ତ, ଯଶୋଦା ଧରିଛି, ଆଉ ତ କିଏ ଧରିନି ବାହାର ଲୋକ? ଏତେ ଜୋର କାନ୍ଦିବାର କ'ଣ କାରଣ ନା? କୃଷ୍ଣ କହୁଛନ୍ତି ଅତ ତାଡ଼ନମା ଆସଂଖ୍ୟ, ଇଏ ବେଶୀ ଜୋର କାନ୍ଦିଲେ ମା ଆଉ ବାଢ଼ିବନି, ଆଶଙ୍କା କରୁଛନ୍ତି ନିଶ୍ଚିତ ତାଡ଼ନା ହବ, ମାଡ଼ ହବ ଆଉ। ପ୍ରକୃଷ୍ଟ ରୁଦନ୍ତମ ଅତଏବ ଅଞ୍ଜନମକ୍ଷିଣୀମ, ଆଚ୍ଛା, ଅଶ୍ରୁ ପ୍ରସାରିତ ଗଜ୍ଜଲେ ଅକ୍ଷିଣୀ ବାଞ୍ଛମାନ ଅପି ମାତୃହସ୍ତେନ ଅଶ୍ରୁମାର୍ଜନ ଅପରାଧ ଅପ୍ରାପ୍ୟ ସ୍ୱସ୍ୱୈବ ପାଣିନାମ ସମର୍ଦ୍ଦୟନ୍ତମ। ଆଚ୍ଛା, ଦେଖୁଛନ୍ତି ମୋ ଆଖିରୁ, ସାଧାରଣତଃ ସେ ଯୁବକ ସମସ୍ତେ ଭଗବାନ ଦର୍ଶନ କରୁଥିଲେ ନା, କହିଲେ ଛୁଆଙ୍କ ଆଖିରୁ ଲୋ ବୋଇଲେ କ'ଣ ହବ? ମା ପୁଛି ଦିଅନ୍ତି। କୃଷ୍ଣ କହିଲେ ମୁଁ ପ୍ରଥମେ ଜୋରସୋର କାନ୍ଦିବି, କାନ୍ଦିଲେ ମା ନିଶ୍ଚିତ ଭାବରେ ପୁଛିଦେବେ। ତେଣୁ କୃଷ୍ଣ ଯେତେବେଳେ ବହୁତ କାନ୍ଦିଛନ୍ତି, ପ୍ରରୁଦନ୍ତମ ପ୍ରରୁଦନ ଶବ୍ଦକୁ ସେ ଧରିଲେ, ଏ ଶବ୍ଦ ବ୍ରହ୍ମ ନା, ଶବ୍ଦ ବ୍ରହ୍ମ ତ ଭାଗବତ ନା, ଭାଗବତ ଭାଗବତ ପାଖରୁ ପ୍ରକାଶ ହେବେ। ଆମେ ଆମେ ତ ଆମେ ତ ମହାଭାଗବତ ନୁହନ୍ତି, ତେଣୁ ସେ ମହାଭାଗବତଙ୍କ କଥାକୁ ଆମେ ଆଶ୍ରୟ କଲେ ଆମେ ଟିକେ ଭାଗବତ ବୁଝିପାରିବା। ଭାଗବତ ଭାଗବତ ପାଖରେ ପ୍ରକାଶ ହେବେ, ଗ୍ରନ୍ଥ ଭାଗବତ ଭକ୍ତ ଭାଗବତଙ୍କ ପାଖରେ ପ୍ରକାଶ ହେବେ। ଭାଗବତ କିଏ ବୁଝିଛି? ଭାଗବତ କିଏ ବୁଝିନାହାନ୍ତି? କେହି କହିପାରିନି ମୁଁ ଭାଗବତ ଜାଣେ ବୋଲି, ଚୈତନ୍ୟ ମହାପ୍ରଭୁ ସିଦ୍ଧାନ୍ତ ଦେବାନନ୍ଦ ପଣ୍ଡିତ କହିଲେ, କେହି କହିପାରିନି ମୁଁ ଭାଗବତ ଜାଣେ ବୋଲି, କ'ଣ ଆମେ ଜାଣିଛୁ? ସିଏ ସେମାନେ ଜାଣିଛନ୍ତି କେତେ ପ୍ରରୁଦନ୍ତମ ଶବ୍ଦକୁ ଧରିଲେ, କାହିଁକି ପ୍ରରୁଦନ୍ତ ଲେଖିଲେ? ଭାଗବତ ପ୍ରକାଶ ହେଇଯାଉଛନ୍ତି ତାଙ୍କ ପାଖରେ, ସେମିତି ଗୋଟେ ତର୍ଜମା କରି ଲେଖିଛନ୍ତି, ଯୁକ୍ତି କରିକି ଲେଖିଛନ୍ତି, ଜ୍ଞାନ ଦ୍ୱାରା ଲେଖିନାହାନ୍ତି, ଏ ସତ୍ୟ ସ୍ୱରୂପ ସବୁ ପ୍ରକାଶ ହେଇଛନ୍ତି ଭଗବାନ ଭାଗବତର ବାଣୀ। କହିଲେ ବହୁଳ ଅଶ୍ରୁ ଯଦି ତ୍ୟାଗ କରିବି, ତାହେଲେ ଯଶୋଦା କ'ଣ କରିବେ? ଛାଡ଼ିଦେବେ ଆଉ ପୁଛିଦେବେ, କିନ୍ତୁ ଯଶୋଦା ପୁଛୁନାହାନ୍ତି। କୃଷ୍ଣ ଆହୁରି ଆହୁରି ଲାଗୁଛି ଦୁଃଖ, କେମିତି ମା ଇଏ ମୁଁ ଏତେ କାନ୍ଦିଲିଣି, ଟିକେ ବି ଆର ଦୟା ଆସୁନି। କହିଲେ ଦେଖିବ ଆଉ ଗୋଟେ କାମ କଲେ କ'ଣ ହବ? ମାର ଦୟା ଆସିବ, କ'ଣ? ସୁହସ୍ତେ ନ, ନିଜ ହାତରେ ନିଜ ପୁଛିଲେ ଲୁହ, କହିଲେ ଏଇଟା କଲେ କାଳେ ଯଶୋଦାଙ୍କ ଦୟା ଆସିବ। ସୋ ପାଣି ନା, ଆଚ୍ଛା, ଯୋଗୁସାଇ ବଡ଼ ସୁନ୍ଦର ଅର୍ଥ ଲେଖିଛନ୍ତି, ନିଜ ହାତରେ ନିଜେ ପୋଛିଲେ, ପୋଛିଲେ ଦେଖିବା କାଳେ ଯଶୋଦାର ଦୟା ଆସିବ, ତଥାପି ଯଶୋଦାର ଦୟା ଆସିଲାନି। ପୁଣି କ'ଣ କଲେ ନା, ମର୍ଦ୍ଦୟନ୍ତମ, ଆଖିଟାକୁ ବେଶୀ ମଳିଲେ କ'ଣ ହବ? ଆହୁରି ଆହୁରି ଲୁହଟା ବୋହିବ ନା, ଆଖିଟାକୁ ଯେତେ ଯେତେ ମାଡ଼ିବ କାନ୍ଦିଲା ବେଳେ, ଯେତେ ତୁମେ ଆଖିକି ମାଡ଼ିବ ସେତେ ଛୁଆମାନେ ସେଥିପାଇଁ ବେଶୀ କାନ୍ଦିଲା ବେଳେ ଆଖିକି ହାତ ଲଗେଇବେ, ହାତ ଆଖି ଲଗେଇ ଆହୁରି ଅଶ୍ରୁ ବୋହିବ। ତ ଯଶୋଦାଙ୍କର ଦୟାଟା ଉଦ୍ରେକ କରିବା ପାଇଁ ଜାଣିଶୁଣିକି ଆଖିଟାକୁ ବେଶୀ ମର୍ଦ୍ଦନ କରୁଛନ୍ତି, ମର୍ଦ୍ଦନ କଲେ ବହୁଳ ଅଶ୍ରୁ ଆହୁରି ବାହାରିବ। କିମ୍ବା ଅସ୍ତ୍ରାପସାରଣାର୍ଥମ ମାର୍ଜନ୍ତମ କିଞ୍ଚିତ ଭୟ ବି ହୁଏ ଏଇ କ୍ଷଣ ଏତ୍ର, ବୁଝିପାରିଲି। ମାର୍ଜନ୍ତମ ଭୟ ବି ହୁଏ ଏଇ କ୍ଷଣ ଯଶ ବହୁଳ ଅଶ୍ରୁ ନିର୍ଗମାର୍ଥମ କିମ୍ବା ଅସ୍ତ୍ରାପସାରଣାର୍ଥମ, ବୁଝିପାରିନି କ'ଣ ସେତେବେଳେ ପଡ଼ିଥିବ ମନେ ରହୁନି, ଏହାର ତ ଅନୁବାଦ ନାହିଁ। আচ্ছা কিঞ্চিত ভয়বিক্ষয় ক্ষণ, কিঞ্চিত ভয়বিক্ষয় ক্ষণরে থিলে। আচ্ছা কোন কোচন্তি যশোদা, হে অশান্ত রোষাক্রান্ত, যুব গোস্বামী লেখুচন্তি যশোদা কোচন্তি অশান্ত, সেটি চক্রবর্তী লেখে অশান্ত প্রকৃতি বানর বন্ধু, কিন্তু সমস্ত সেই কথা লেখুচন্তি, ইপুর ভগবান লোক তো সব লিখি দেখছেন, হে অশান্ত রোষাক্রান্ত, সববে গোটে ক্রোধ করছু, লুব্ধ প্রকৃতি লোভিড়া আনর প্রিয় তা মাকড়ু ভালো পাওছু, গৃহলুণ্ঠক তু ঘরে সব নষ্ট করছু, আচার্য মানে কত রসিক, এই শব্দ গুড়ি শুনলা বেড়ে জনা পড়ছে কত রসিক, এই যে শুষ্ক অলগা টিকা সব দেখে সেটা শুষ্কতা আছে, কিন্তু জ্ঞানর খালি প্রতিপাদন আছে, সে মহান লোক কিন্তু রস না, আমার আমার মহাপ্রভু সম্প্রদায় না, আমার সবু রসর পরিপূর্ণতা তো অছি। হে অশান্ত রোষাক্রান্ত লুব্ধ প্রকৃতি বানর প্রিয় গৃহলুণ্ঠক ইতি, গৃহলুণ্ঠক ইতি প্রভৃতি প্রভৃতি আরো অধিকা কম কইছেন, নবনাতিকম কিঞ্চিত ন দাসি, আজি ঠার নবনী তো টিকে বি দেবিনি, লোহণ টিকিবে আজি ঠু আর খাইয়া পাইবন, বধ্বা গৃহান্তার্ধেস্য গৃহান্তার্ধেস্য তথা কুত্রাপি গত্বা ক্রীড়ন্তম ন শক্ন, আজি ঘরে বাঁধিকি ভিতর রখিদেবি, খেলিয়া পাই কেউঠি তু যাইপারি, কেউঠি যাইপারিব, ক্রীড়নকানি ক্রীড়নকানি সহচর বালাকানি তুমি দৃষ্টমপি ন সক্যসি ইত্যাদি, বাকি এ আহ বাক্য কুলে ইত্যাদি বাক্য এ সেটি প্রভৃতি কে ইত্যাদি কে আহ বাক্য কিন্তু কম কে দিটা জিনিস দেখা পাইবন, খেলনা জিনিস দেখা পাইবন, কে ক্রীড়া নক ছুঁ খেলনা হলে পেট পড়ে যায়, কে খেলে জিনিস দেখা পাইবন, আখা পাইবন সহচর বাড়ক সাংগক দেখা পাইবন, ঘর ভিতরে তো রহব আেলনা পাইবন কে, আর কৃষ্ণ আহ ভোগ হয়ে কাঁদুচ্ছেন ধকাই কাঁদুচ্ছেন, আরে সখা মানুষ দেখবে না এনে খেলনা বি না, মা গেলে ঘর ভিতরে ভরি করে দাও, আতি বাক্য না জষ্ঠী উত্থাপন প্রায়াদীনাম তাড়ন উদ্যম ইতি কৃতবতী, প্রায় জষ্ঠী উঠে কি তাড়ন উদ্যম করছেন, মানে বাড়ো না বাড়ি সব শাস্ত্র উল্টা হয়ে যাব, এটা হবনি কেবে, এ লীলাটা না তাড়ন উদ্যম করছেন, প্রায় প্রায় বাড়িলা ভাল লাগুছে, কৃতবতী এইভাবে ভাবে, কিন্তু কৃষ্ণকর এই যে আদান প্রদান চালছে মেশরি, এই যে মাঙ্কর যে তাড়ন ভয়টা দেখুছেন, এতে কৃষ্ণ স্থির হয়ে গেলে যে যশোদা দেবী নির্দয় হয়ে যাইছে, ইয়াঙ্ক সাংে রইকি আছে লাভ না, এত বড় কঠোর ভাষার মতো কথাবার্তা কলেন আপ কোণ স্নেহ দেবে, এতে লীলা প্রসঙ্গ তখন যশোদা গোটে আকশন দেখে, ঠিক আছে মু ঘরে রহবানি, কে রহব ঘরে কাই রহব কাই, যদি নিজ অশ্রুটা গোটে ছোটিয়া পিলা হয়েকি দোষ করেদেলে, নিজ লুহকু নিজ হাতরে পুছিলি, নিজ লুহকু নিজ হাতরে পুছিলা পরে পুনি গালি শুনলি, মোর কোন লাভ আছে, কারণ মা পাখে রহিবার কোন লাভ আছে, মোর বোনকু পড়েবি জিতি ধরলে, ত্যক্তাজষ্টি সুতম ভীত ভীতম বিজ্ঞায় ভর্কবশ্চলা ইয়তে কিলিতং বদ্বং দমনা তদ অবিরকো দমনা তদ বিরকো বিদা, ত্যক্তা জষ্টিম সুতম ভীতম, যশোদা যেতে নিষ্ঠুরতা নুহন্তি, কৃষ্ণ এমিতি যশোদা বাড়িটা উঠাউলে তাড়না ভাই দেখাউলে, কৃষ্ণ এমিতি ডরুলে ভীতম, যশোদা ডর লাগিলা যে মো পুয় বহু ডরিগেলে, মাড় হয়ে খালি হাউল মাউল গোটে ওড়িয়ার কুহ হাউল মাউল ছুঁ মানে যে গালুয়া থাকে গোটা ছোট গালুয়া ছুঁ না বাবলে কন, দি প্রকার গালুয়া আছেন তুমি কোণ জাঁচ, বুড়া চুটি পাচিগাল কিছু জাঁপারল, গালুয়া দি প্রকার আছেন ছুঁ মান ভিতরে দিটা গালুয়া আছেন, যেতে বাড়াইব সে সবু সেমি কে মার দেখা কোণ করছ মারিব সে কাম করব, গোটে প্রকার গালুয়া পিলা যেতে বাড়াও সে মাড়া খালি আড়ে চুপচাপ রয়েছে, তারপরে জাগ্রত করি যে গোটে প্রকার গালুয়া, আউ গোটে প্রকার গালুয়া কোণ জাঁচ, বুঝলু সে সবু জাঁথিও চুপচাপ রয়েছে, খালি বাড়ি উঠাইলে কোণ কহিলি, খালি হাও হাও হব
ସେ ତାର ଜାଗାରେ ଖାଲି ବାଡ଼ି ଉଠିଲା ବେଳେ ସେ ବୋହୁ ବୋହି ଗଡ଼ିଯିବ, କାନ୍ଦିବ, ହେମାଲ ବାପ ଲୋକ କହିକି ଦୌଡ଼ିକି ପଳେଇବ, ସେଟା ଗାଲୁଆଟା ଜାଣିଶୁଣି ସେ କାମଟା କରିଛି। କୃଷ୍ଣ ଏମିତି ହଉଥିଲେ, ଯଶୋଦା ଲାଗିଲା ଯେ ବହୁ ଡରିଗଲେଣି, ବହୁ ଡରିଗଲେଣି। ସେ ତ୍ୟକ୍ତାମ ଜଷ୍ଟିମ ସୁତମ, ଯଶୋଦା ଏତେ ନିଷ୍ଠୁର ନୁହନ୍ତି, ସେ ଗୋଟେ ତାଡ଼ନା ଭୟ ଦେଖାଉଥିଲେ, କିନ୍ତୁ କୃଷ୍ଣ ତ ଆହୁରି ହାଳୁ ହାଳୁ ଖାଇଲେଣି, ଗୋଟେ ଗାଲୁଆ ରୋଲ କରିଛନ୍ତି, ପୁରା ହାଉଳୁ ମାଉଳୁ ଖାଇକି ଏମିତି ଗଡ଼ିଲେ ଯଶୋଦା କହିଲେ ମୋ ପୁଅ ବହୁ ଡରିଗଲେଣି। ଆନନ୍ଦ ଦେବେ ନା ମାଙ୍କୁ, ତ୍ୟକ୍ତା ଜଷ୍ଟିମ ସୁତମ ଭି ତ ବିଜ୍ଞା ଅର୍ଭକ ବସିଛଲା। ଯଶୋଦା କାହିଁ ଲାଠି ଛାଡ଼ିଦେଲେ, ବାଟଟା ଛାଡ଼ିଦେଲେ, ଅର୍ଭକ ବସିଛଲା ବିଜ୍ଞା, ଯାହାର ହୃଦୟ କ୍ରୁର ସେମାନେ କେବେ କୃଷ୍ଣ ପାଇପାରିବେନି। ଏଟା ଗୋଟେ ମୁଣ୍ଡ ଭିତରେ ମନ ଭିତରେ ରଖ, ଭାବିଲେ ବୁଝୁଛନ୍ତି ଭିତର ସଫା ନହେଲେ ହବନି। ତିଲକ ମାର ମାଳିକର ଜପ ସବୁ କରୁଛୁ ତ ଭିତର ପାଇଁ, ଆଉ ବାହାର ପାଇଁ କ'ଣ ଅଛି? ବାହାରେ ଚିକଣା ଡ୍ରେସ୍ ପିନ୍ଧିକି ଚାଲିଗଲେ କ'ଣ କୃଷ୍ଣ ଆମକୁ ଧରିନେବେ? ଭିତରଟା ବାପା, ଭିତର ସଫା ହବାର ଅଛି, ସବୁ କରୁଛି ଚେତ ଦର୍ପଣ ମାର୍ଜନ। ହୃଦୟଟା ନିର୍ମଳ ହବା ଦରକାର ଅଛି, ସ୍ୱଚ୍ଛ ହବା ଦରକାର ଅଛି, ମଧୁର ହବା ଦରକାର ଅଛି। ନଡ଼ିଆଟା ଦେଖୁଛନ୍ତି, ନଡ଼ିଆ ନଡ଼ିଆ କ'ଣ ଉପରେ କେମିତି ଟାଣ, ତାପରେ କେତେ କଥା ମତା କଥା କୁହନି, ନଡ଼ିଆ କଥା, ନଡ଼ିଆ କଥା ଲାଗିକି ଗୋଟେ ସଢ଼େଇ ତା ଭିତରେ ଭର୍ତ୍ତି ହେଇଛି, ଭିତରଟା ଦେଖିଲେ କେମିତି ସ୍ୱଚ୍ଛ, ଯେମିତି ମାଗିଦେବ ସ୍ୱଚ୍ଛ ମଧୁର ହୃଦୟଟା ସେମିତି ହବାର ଅଛି। ଭଗବାନ ହୃଦୟଟା ଦେଖି ନେବେ ନା ତୁମ ଶରୀରଟା ଦେଖିଦେବେ? ଇଏ ଇଏ ବହୁତ ବଡ଼ ଲୋକ, ଇଏ ଦେହଟାକୁ ଦେଖି ନେବେ ନା କ'ଣ? ତ ହୃଦୟଟାକୁ ଦେଖିବେ, ହୃଦୟଟା ଠିକ୍ ନାହିଁ ଆଉ, ତ ହୃଦୟଟା ଭଲ ନାହିଁ ମାନେ ଗଲା। ମାଆ ମାନେ ଗାଉଁଲି ମାଆ ମାନେ କୁହନ୍ତି ମନ ସଫା ନାହିଁ, ଏଇଟା କ'ଣ ଠାକୁରଟା କୁହନ୍ତି, କୁହନ୍ତିନି ମନରେ କ'ଣ କୁହନ୍ତି ଏଟା ପେଞ୍ଚ ଯାଇନି, କୁହନ୍ତି ପେଞ୍ଚ ଗୋଟେ କ'ଣ ଶବ୍ଦ ଉଡ଼ିଆର ଅଛି ନା, କୁହନ୍ତି ଏ ମନରେ ପେଞ୍ଚ ଯାଇନି, ଇଏ ଇଏ କ'ଣ ଠାକୁରଟା କିଓ ପେଞ୍ଚ ମାନେ କ'ଣ, ୟାକୁ ଅସୁବିଧାରେ ପକେଇବା, ତାକୁ ଅସୁବିଧାରେ ପକେଇବା, ତାକୁ ହଇରାଣରେ ପକେଇବା, ହଁ ଛନ୍ଦ କପଟ, ଏଇଟା ଛନ୍ଦ କପଟ ରଖିଲେ ତୁମେ କ'ଣ ଭଗବାନ ପାଇବ? ଛନ୍ଦ କପଟ ତାର ହୃଦୟରେ ସେ ପ୍ରଭୁ ପାଇପାରିବେ, କେତେ ଭଜନ କର କ'ଣ କର, ଏ ବେସିକ ଜିନିଷଟାକ ଆଉ, ତୋ ହୃଦୟ ଭିତରେ ଛନ୍ଦ କପଟ ରହିଛି ଆଉ ହବନି। ଆଉ କେବେ କଠୋର ବଚନ କହିବା ଏସବୁ ଭଲ ଜିନିଷ ନାହିଁ, ଅନ୍ୟକୁ କଷ୍ଟ ଦେବା, ଭଗବାନ ବହୁତ କୋମଳ, ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ବହୁତ କୋମଳ, ସ୍ୱଭାବଟା ଏମିତି ବଚନ ଜଣାପଡ଼େ ନା, ସଦୃ ସ୍ୱଭାବ ବଚନ ଜଣାପଡ଼େ ନା, ବଚନରୁ କ'ଣ ଅଛି? ବହୁତ ବଡ଼ ପ୍ରଭୁପଦ କେମିତି କଥାବାର୍ତ୍ତା କରନ୍ତି, ତାଙ୍କର ଯେଉଁ ଇଂଲିଶ ଯେଉଁ ଯା ପ୍ରତି ଶବ୍ଦରେ ନନ୍ସେନ୍ସ, ସେ ଝାଡୁ ସମସ୍ତେ ଉଠାଉଛନ୍ତି, ବହୁତ ସଫ୍ଟ ତାଙ୍କ ହୃଦୟ, ସେଟା ସିଦ୍ଧାନ୍ତ ଜିନିଷଟା ଭାଗବତ ଜିନିଷଟା ସେ ସ୍ଥାପନ କରୁଛନ୍ତି। ଆଉ ଏତେ ସ୍ନେହ ଦେଉଥିଲେ, ଆରେ ବିଦେଶୀମାନଙ୍କୁ କେହି ଜୀବନରେ କେହି ପରିବର୍ତ୍ତନ କରିପାରୁନି, ଭାରତୀୟ ଛୁଆଙ୍କୁ ଆଣିପାରୁନି ଆଉ, ତାଙ୍କ ସ୍ନେହରେ ଭସେଇ ଦେଉଥିଲେ 70 ବର୍ଷରେ, ଗୋଡ଼ଉଥିଲେ ତାଙ୍କ ପଛରେ, ଏମିତି ତାଙ୍କୁ ନେଚୁରାଲ ଆଫେକ୍ସନ୍ ଦେଉଥିଲେ, କଥା ଭାଷା ନିଜର ପୁଅ ଭଳିଆ, ତାଙ୍କୁ ଶାସନ କରିବା, ତାଙ୍କ ପାଇଁ ରୋଷେଇ କରିବା, ତାଙ୍କୁ ଶିଖେଇବା। ଆଉ ଆମେ ଭଗବାନ ପାଇଁ ମାନେ ହୃଦୟଟା ଏଠି ସେ କହୁଛନ୍ତି ଅର୍ଭକ ବସିଛଲା, ଯଶୋଦା ଏମିତି ଜିଦି କରୁ ନାହିଁ, ବହୁତ ରୁକ୍ଷ ହୃଦୟ ଠିକ୍ ନାହିଁ, ସ୍ୱାର୍ଥପରତା ଠିକ୍ ନାହିଁ, ଏଗୁଡ଼ିକ ସବୁ ମାନବୀୟ ଗୁଣ, ସବୁବେଳେ ନିଜ ସ୍ୱାର୍ଥ ଚିନ୍ତା କରିବା, ସବୁବେଳେ ଅନ୍ୟକୁ ଘୃଣା କରିବା, ଅନ୍ୟକୁ ନିଚ ଦୃଷ୍ଟିରେ ଦେଖିବା, ଏଥିରେ ଭଗବାନ ମିଳିବେନି। ଆଉ ଭଗବାନ ମିଳିବା କଥା ଛାଡ଼, ତୁମେ ଶାନ୍ତିରେ ବି ଜୀବନ କାଟିପାରିବନି, ସବୁବେଳେ ଅନ୍ୟ ଗୁଡ଼େ ଅସୁବିଧାରେ ପକେଇବା, ଆଲୋଚନା ସମାଲୋଚନା, ଏସବୁ ଭକ୍ତି ନୁହେଁ, ବିଲକୁଲ ଭକ୍ତିରେ ଏଥିରେ ସ୍ଥାନ ନାହିଁ। ଗୁରୁଦେବ ସବୁବେଳେ କହୁଛନ୍ତି ସନ୍ଦେହ ସମାଲୋଚନା ଭକ୍ତି ନୁହେଁ, ସବୁବେଳେ ଅନ୍ୟ ଗୋଟେ ସନ୍ଦେହ ଦୃଷ୍ଟିରେ ଦେଖିବା, ଏଇଟା ବି ଠିକ୍ ନୁହେଁ। ଭକ୍ତି ହେଲେ ଆମେ ହରେକୃଷ୍ଣ ମହାମନ୍ତ୍ର ଜପ କରିବା, ଆମେ ବେଶୀ ଦେଖିବାନି, ଆମେ ହରେକୃଷ୍ଣ ମହାମନ୍ତ୍ର ଜପର ଫଳ ହେଉଛି ଏଗୁଡ଼ିକ ସବୁ, ଯଦି ଏଗୁଡ଼ିକ ଆମ ହୃଦୟରେ ରହୁଛି ତାହେଲେ ମନ୍ତ୍ର ଠିକ୍ ସେ ଆମେ ଜପ କରୁନି, ଏହା ହେଉଛି ପ୍ରମାଣ। ଏତେ କାହିଁ ମନ ଏତେ କାହିଁ ସରଳ ହେଉନି, ମନ କାହିଁ ଏତେ ଡୁପ୍ଲିସିୟସ୍, ମନ କାହିଁ ଏତେ କପଟ, ତାର କ'ଣ ଆମେ ଭୋଜନ କରୁଛୁ, ଭଗବାନ ଆମକୁ କ'ଣ ସହାୟତା କରୁଛୁ, ନା ପ୍ରଭୁ କ'ଣ କୃପା କରୁଛ, ଅତ୍ୟନ୍ତ ସରଳ ହବା ଦରକାର ନା, ସ୍ୱଚ୍ଛ ହବା ଦରକାର, ହୃଦୟଟା ପରିଷ୍କାର ହବା ଦରକାର, ଏତେ ଆବେଳ ତାଳେ ପ୍ରଭୁ ମିଳିବେନି, ମନଟା ଅତ୍ୟନ୍ତ ନିର୍ମଳ ହବା ଦରକାର। ନିର୍ମଳ ଜନ ମନ ସୋ ମୋହି ପାବା, ସେ ଲେଖିଲେ ନା, ଯାହା ମନ ନିର୍ମଳ ସେ ପାଇବ, ପ୍ରଭୁଙ୍କୁ ପାଇବାକୁ ହେଲେ ରାମଜୀ କହୁଛନ୍ତି ଆଉ, ଛନ୍ଦ କପଟ ଯାହା ରହିଛି ସେ କେବେ ମୋତେ ପାଇପାରେ, ତାର ଭାବ କେବେ ଆସିବନି। କଳିଯୁଗରେ ଏଇଟା ଅସୁବିଧା ହେଉଛି, ଆଉ କଳିଯୁଗରେ କ'ଣ ଭୋଜନ ସାଧନ ସବୁ ଚାଲିଲେ ଗୋଟେ ଭାବ ଆସୁଛି, କିନ୍ତୁ ଭାବ ଗୋଟେ ଲୋକର ନାହିଁ, ଅନୁଷ୍ଠାନ ସବୁ ଜିନିଷ ଚାଲିଛି, ଅନୁଷ୍ଠାନ ଯେଉଁ ପ୍ରଣାଳୀଟା ନାହିଁ, କାହିଁକି ସରଳତା ନାହିଁ, ସେଥିପାଇଁ ସରଳତାକୁ ବୈଷ୍ଣବତା କୁହାଗଲା, କପଟ ସବୁ ପ୍ରାୟ ଡୁପ୍ଲିସିୟସ୍ ନେଚର, ମୁହଁରେ ଗୋଟେ କଥା, ପଛରେ ଗୋଟେ କଥା, ଭିତରେ ଗୋଟେ କଥା, ବାହାରେ ଗୋଟେ କଥା, ଓଡ଼ିଆରେ ଗୋଟେ ନା ଗଛ ମୂଳରେ ପାଣି ଦେବେ ଚେରଟାକୁ ମାରିଦେଇଥିବେ, ଇଂଲିଶରେ ତାକୁ କହନ୍ତି ବ୍ୟାକ୍ ବାଇଟ୍ ପଲିସ୍। ଏଗୁଡ଼ା ବହୁତ ବେକାର ଜିନିଷ, ଏଗୁଡ଼ା କେବେ ଭକ୍ତିରେ ଗୋଟେ ସ୍ଥାନ ଦିଆଯାଏ ନା। ପ୍ରଭୁ କେବେ ବି ଆମ ମୁଖ ଚାହିଁ, ମହାପ୍ରଭୁ ବିଶେଷ କରି ମୁଖ ଚାହିଁବେନି। ମହାପ୍ରଭୁଙ୍କର ସବୁଠୁ ବିରୋଧୀ ଜିନିଷ ତିନିଟା, ବୈଷ୍ଣୁ ଅପରାଧୀ, ମହାପ୍ରଭୁ ତିନି ଜଣ ଲୋକ ମୁହଁ ଦେଖିବା ପାଇଁ ଚାହାନ୍ତିନି। ସିଏ ତ ଆସିଛନ୍ତି କଳିଯୁଗରେ କୃଷ୍ଣ ନିଜେ, ଆଉ ବୈଷ୍ଣବ ଯୋଗ ସବୁବେଳେ ବୈଷ୍ଣବ ଅପରାଧ କରନ୍ତି, ମହାପ୍ରଭୁ ତାଙ୍କୁ ତାଙ୍କୁ ତା ମୁହଁକୁ ବି ଚାହାନ୍ତିନି। ଆଉ ମହାପ୍ରଭୁ ନଚାରେ ତୁମେ ହରେକୃଷ୍ଣ ମହାମନ୍ତ୍ର କ'ଣ ଜପ କରୁ, ତୁମେ ଶ୍ରୀକୃଷ୍ଣ ଚୈତନ୍ୟ ଆଗେ ଆରମ୍ଭ କରୁଛ, ସେ ତ ଚାହିଁବେ ତୁମ ମୁହଁକୁ ସବୁବେଳେ ବୈଷ୍ଣବ ଅପରାଧ କରିବା, ମହାପ୍ରଭୁ କେବେ ଚାହିଁବେନି। ଆଉ ଦ୍ୱିତୀୟ ହେଲା ଏ ଯେଉଁ ଅବୈଧ କର୍ମ, ଯେଉଁ ଯେଉଁ ନାରୀ ଆସକ୍ତ ବା ନାରୀ ପୁରୁଷ ଆସକ୍ତ ଅତ୍ୟନ୍ତ ଆଟେଷ୍ଟ ଅବୈଧ ଯେଉଁ ଜିନିଷ ଗୁଡ଼ାକ, ମହାପ୍ରଭୁ କେବେ ଚାହିଁବେନି। ସେନା ଛୋଟ ହରିଦାସ ବ୍ୟାନ୍ କରିଦେଲେ। ଆଉ ତୃତୀୟ ହେଲା କପଟୀ, କପଟୀ ଲୋକଙ୍କୁ ମହାପ୍ରଭୁ କେବେ ଭଲ ପାଆନ୍ତି, ଏମାନଙ୍କ ମୁଖ ମହାପ୍ରଭୁ ଚାହାନ୍ତି। ଆଉ ଆମେ ତିଳକ ମାଳି କଲେ କ'ଣଟା, ସେ ତ ଯେତେ ଆମ ଇଷ୍ଟ ଆମକୁ ଅନଉନାହାନ୍ତି। ଆଉ ସରଳତା ଗୋଟେ ଗୁରୁ ଗୁରୁ ଗୁରୁବାକ୍ୟଙ୍କୁ, ବୈଷ୍ଣବଙ୍କର ବାକ୍ୟଙ୍କୁ ବିଶ୍ୱାସ କରିକି ନିଜ ନିଜ ନିଜର ସେବା କରି ଚାଲ, ସମସ୍ତ ସଫଳତା ଆସି ପହଞ୍ଚିବ। ସୁସ୍ଥ ଭାବରେ ନାମ କରି ଚାଲ, ସମସ୍ତ ଗୁଣ ବିକଶିତ। କେମିତି ହବ ମୁଁ ସରଳ କେମିତି ହେବି, ଶୁଣିଦେଲେ ସାଙ୍ଗେ ଲୋକ ପଚାରେ ମୁଁ କେମିତି ସରଳ ହେବି। ସରଳ ହେବାକୁ ତୁମେ ଚାହ, ତୁମେ କୃଷ୍ଣ କେମିତି ସରଳ କରିବେ ଏଟା ତୁମେ ତୁମେ କେମିତି ଚେଷ୍ଟା କରୁଛ। ତୁମର ଡିଜାୟାର ସେତିକି ଷ୍ଟ୍ରଙ୍ଗ ହବାର ଅଛି, କାମନାଟା ସେତିକି ଦୃଢ଼ ହବାର ଅଛି, ତୁମେ ସବୁ ସରଳ ହେଇଯିବ। ନହେଲେ ନହେଲେ ଫଳପ୍ରଦ ହବନି, କେବେ କେବେ ଫଳପ୍ରଦ ହବନି। ଚତୁର ହୁଅନି, ଚତୁର ହେଲେ ଠିକ ନାହିଁ, ଚତୁରାମୀ ଭକ୍ତିରେ କେବେ ବି ସହାୟତା ହବନି। ଚତୁର ଆଉ କପଟତା ଏ ଦୁଇ ଭାଇ ଭଳିଆ, ଗୋଟେ ଚାଲାକ ଲୋକ କପଟି କରିବାଟା ମାନେ ଗୋଟେ ତାର ସାଙ୍ଗେ ସାଙ୍ଗେଟା ଚାଲାକ ଲୋକଟା ନା ସେ କପଟି କରିଦେଇପାରିବ। ସେ ଦୁଇ ଭାଇ ଯେମିତି ଯେ କ'ଣ ଯୋଡ଼ୁଆ କୁହନ୍ତିନି କ'ଣ ଏଇଟା କୁହାଯିବ, ଯାଆଁଳା ଯାଆଁଳା ଭାଇ ଭଳିଆ, ଚତୁରତା କପଟତା ଇଏ ଯାଆଁଳା ଭାଇ ଭାବିଲେ ବୁଝୁଛ ତ। ଚାଲାକ ଲୋକ ତୁମେ ଚାଲାକ ସାଙ୍ଗେ ସାଙ୍ଗେ କେମିତି ଡୁପ୍ଲିକେସ କାମ କରିଦେଇକି ଗୋଟେ କ'ଣ କାଢ଼ଦେବ ଏଇଟା ବୁଦ୍ଧି ଆସିଛୁ, ସରଳ ଲୋକ କରିପାରିବ ସେ ଲୋକଟୁ ବୁଦ୍ଧି ପାରିବ। ସେ ପଚାରିବ ତା କହୁନା ଏଇଟା କରୁନା, କ'ଣ କରିବି ଛନ୍ଦି ହେଇଯିବ। ଚାଲାକ ଲୋକ କ'ଣ ସେ ସବୁଥିରେ ବାଟ ସାଙ୍ଗେ ସାଙ୍ଗେ ତାର ବୁଦ୍ଧି ଚାଲେ, ଚାଲାକ ବା ଡୁପ୍ଲିକେସଟା ହେଇଯିବ ସାଙ୍ଗେ ସାଙ୍ଗେ, ଜାଣ ଭାଇ ଭଳିଆ। ସରଳତା ବୈଷ୍ଣବତା ଗୋଟେ କାଟି ଦିଆ ହେଲା, ସବୁ ଜିନିଷ କହିଦେଇକି ଲାଷ୍ଟକୁ ବୈଷ୍ଣବର କେତେଟା ଲକ୍ଷଣ କୁହାଗଲା, ଛବିଶଟା ଲକ୍ଷଣ। ସବୁ ଲକ୍ଷଣ କ'ଣ ଭକ୍ତିମୟ ଠାକୁର ଭକ୍ତିନାଥ ଠାକୁର ଆଚାର୍ଯ୍ୟ ମାନେ ଗୋଟିଏ ଲକ୍ଷଣ କହିଲେ, ଖୋଜୁଛ କେତେଟା ଲକ୍ଷଣ ଖୋଜୁଛ, ଛବିଶଟା ଲକ୍ଷଣ ଜଣଙ୍କ କତରେ ଖୋଜ ନା, ତା କତରେ ଗୋଟିଏ ଜିନିଷ ନାହିଁ ମାନେ ତାକୁ ରିଜେକ୍ଟ ହେଇଗଲା ତାଙ୍କ ତାଙ୍କ ଦୃଷ୍ଟିରେ, ତାର ସରଳତା ନାହିଁ। ଏ କଥାରେ ପଡ଼ିଥିଲା ହୃଦୟ ଅତ୍ୟନ୍ତ କଠୋର ହେଲେ କେବେ ଭଗବାନ ସରଳ ହବା ଦରକାର, ଅମାୟିକ ହବା ଦରକାର। ଅମାୟିକ ଶବ୍ଦ ଗୋଟେ ଅଛି, ମାୟା ମାନେ କ'ଣ କପଟ, ଅମାୟିକ ଅମାୟିକ, ତା କତରେ କପଟ ରହିତ ହବା ଦରକାର। ଛନ୍ଦ କପଟ ଗୁଡ଼ା ରହିଲେ ଭଲ ନାହିଁ, ଅମାୟିକ ନହେଲେ ଭଗବାନ ମିଳିବେନି। ଭକ୍ତି ବହୁତ, ଆମେ ଯେତେ ବଡ଼ ବୋଲି ଭାବୁଛେ ନା, ବହୁତ କଷ୍ଟ ଭକ୍ତି, ଏତେ କଷ୍ଟ ନୁହନ୍ତି। ଯଦି ଭକ୍ତି କଷ୍ଟ ଜାଣନ୍ତା ଚୈତନ୍ୟ ମହାପ୍ରଭୁ ଆସିକି ରାସ୍ତା କଡ଼ରେ ମହାମନ୍ତ୍ରକୁ ରାସ୍ତାରେ ବୁଲି ବୁଲି ନାମ ନେଇକି ଜାଣିଥାନ୍ତା। ଭକ୍ତି ଏତେ କଷ୍ଟ ନୁହନ୍ତି ଆମେ ଯେତିକି ଭାବୁଛେ, ଯୋଗ ଜ୍ଞାନ କର୍ମ ତୁଳନାରେ ବହୁତ ସହଜ। ଆମକୁ କାହିଁ କଷ୍ଟ ହେଉଛି, ଏ ଆମର ଆଧାର ଗୁଡ଼ାକ ପୁରା ବେକାର ହେଇଯାଇଛି। ଯାହା କୁହନ୍ତି ଗୋଟେ ସଭ୍ୟମାନବର ଗୁଣ ବି ଆମ ପାଖରେ ରହୁନି, ଅତ୍ୟନ୍ତ କପଟୀ, ଅତ୍ୟନ୍ତ ଯାହା କୁହନ୍ତି ଛଳ କପଟୀ ଅଭିମାନୀ, ଏସବୁ ହବନି। ଏଇଥିପାଇଁ ଆମେ ଗୋଟେ ଭକ୍ତିର ସ୍ୱାଦ କିଛି ପାଇପାରୁନି, ଗୋଟେ ଭକ୍ତିର ଆମର ସବୁ ଲୋକ ତ ଏମିତି ହେଇଗଲେଣି। ଆଉ ମାନେ କର୍ମୀ ଲୋକ ବି ମୁଁ ସବୁ ଛଡ଼ି କରି ଦେଖିଛି, ମୁଁ ଛଡ଼ି ଗୁଡ଼ା ଆମେ ସବୁ ଦେଖୁଛୁ ତ, ଏଗୁଡ଼ା ସବୁ ମନେ ପଡ଼ି ଦେଖିଲା ବେଳକୁ। ଆଜି ଗୋଟେ କିଏ କାନ୍ଦୁଛି ବି ତାର କାନ୍ଦରେ ଯେଉଁ ବାହାର ଲୋକମାନେ ଆମେ ସବୁ ଦେଖିଛୁ, ଏ ଝିଅ ବିଧା ହେଇକି ଯିବ ଗୋଟେ ସେ ଗାଁର କିଏ ନ କାନ୍ଦିବ ବୋଲି କହିପାରିବେନି, ସମସ୍ତେ କନ୍ଦି ଦେଇକି ଚାଲିବ। ତା ନେଚୁରାଲ ଥିଲା, ସେ ମ୍ୟାରେଜ୍ କରୁଛି ଏନ୍ଜୟମେଣ୍ଟ ପାଇଁ ସେ ଯାଉନଥିଲା, ଜାଣିଛି ମୁଁ ବିବାହ ଯିବି ମୁଁ ସ୍ୱାମୀ ପାଖରେ ରହିବି, କିନ୍ତୁ ତାକୁ ଏତେ ତାର ନେଚୁରାଲ ଯେଉଁ ଗୁଣଟା ଥିଲା ସେ କାନ୍ଦୁଥିଲା, ତା ମା କତୁରୁ ପଳେଇ ଯାଉଛି ବା ଘରୁ ପଳେଇ ଯାଉଛି, ସମସ୍ତେ କାନ୍ଦୁଥିଲେ ଘରେ, ଲୋକଙ୍କର ସବୁ ସ୍ୱାଭାବିକ ଗୁଣ ଥିଲା। କିଏ ଘରେ ମରିଯାଉଥିଲା ସେ ଘରେ ଲୋକ କାନ୍ଦୁଥିଲେ, ଏମିତି ଗାଁ ସାରା ଲୋକ କାନ୍ଦୁଥିଲେ, ବର୍ତ୍ତମାନ କିଛି ନାହିଁ, କାରଣ ସମସ୍ତଙ୍କର ଅଭିମାନ ହେଇଗଲା, କପଟି ହେଇଗଲେ, ମାନେ ଭୟ ବି ତୁମକୁ ଲାଗିବ, କେଉଁ ଲୋକ କ'ଣ କେତେବେଳେ ତୁମକୁ ଅସୁବିଧାରେ ପକେଇଦେବ କିଛି କହିହବନି। ମୁହଁରେ ଗୋଟେ କଥା, ଭିତରେ ଗୋଟେ କଥା, ଏମାନେ କେବେ ବି ଭକ୍ତିରେ ପ୍ରଗତି କରିପାରିବେନି। ଭକ୍ତି ରାଜ୍ୟ ଗୋଟେ ଭିନ୍ନ, ଭଗବାନ ବହୁତ ସରଳ, ଭଗବାନ ସରଳ ନହିଥାନ୍ତେ ସେ ବ୍ରଜବାସୀମାନଙ୍କ ଭଳି ଗୋପୀମାନଙ୍କ ପାଖରେ ରହିନଥାନ୍ତେ। ଭଗବାନ ଏତେ ସରଳ, ସେ ଗାଈ ପାଖରେ ରହୁଥିଲେ, ଗୋପୀ ପାଖରେ ରହୁଥିଲେ, ବୃନ୍ଦାବନ ରହୁଥିଲେ, ଦ୍ୱାରକା ତାଙ୍କୁ ଭଲ ଲାଗୁନଥିଲା, ଷଡ଼ୈଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଦ୍ୱାରକା ତାଙ୍କୁ ଭଲ ଲାଗୁନଥିଲା।
ତାଙ୍କୁ ଗୋପପୁର ଭଲ ଲାଗୁଥିଲା କାହିଁକି ସେମାନେ ସରଳ ଗୋପପୁରରେ ସବୁଠୁ ଭଲ ଥିଲା ବ୍ରଜରେ ସେମାନେ ସରଳ ଯାହା ବୁଝି ଦେଉଥିଲେ ବୁଝି ଦେଉଥିଲେ ଏତେ ମାନେ ସରଳ ସେମାନେ ମୁଁ କାଲି ଆସିବି ତ କହିକି ଯାଇଛନ୍ତି ଆସିବେ ଆଉ କୃଷ୍ଣ କହିଛନ୍ତି ଆସିବେ ଆଉ କାମ ସାରିକି ଆସିବେ ଅନେକ ରହିଛନ୍ତି ଆଉ 100 ବର୍ଷ ବିତିଗଲାଣି ଆଉ ଏତେ ସରଳ କୃଷ୍ଣଙ୍କୁ ଯିଏ ପାଇବ ସେ ଏତିକି ସରଳ ହେବା ଦରକାର ଗୋଟିଏ ଦିନ ନୁହେଁ ଦୁଇ ଦିନ ନୁହେଁ 100 ବର୍ଷ ଅପେକ୍ଷା କରି ରହିଲେ କାହିଁକି କୃଷ୍ଣ କହିଛନ୍ତି ଆସିବେ କହିଛନ୍ତି ଆସିବେ ନା ଆସିବେ ନା ଆଉ କୃଷ୍ଣ କେବେ ଠକିବେନି କିନ୍ତୁ ଠକି ଦେଇଗଲେଣି ବା ତୁମକୁ ନାଇଁ ଆଉ କୃଷ୍ଣ କାହିଁକି ଋଣୀ ରହିଗଲେ କୃଷ୍ଣ ଋଣୀ ରହିବାର ବହୁତ କାମ ହେଇପାରେ କିନ୍ତୁ କୃଷ୍ଣ ସବୁବେଳେ ନିଜକୁ ଋଣୀ ମନେ କରୁଥିଲେ ବ୍ରଜବାସୀମାନଙ୍କର ସରଳତାରେ ସିମ୍ପ୍ଲିସିଟିରେ ସମସ୍ତେ ସରଳ ଥିଲେ ସେଥିପାଇଁ କୃଷ୍ଣ ସବୁବେଳେ ତାଙ୍କୁ ଝୁରି ହୁଅନ୍ତି ଭଗବାନ ପାଇବାର ବହୁ ଯୋଗ୍ୟତା ଶାସ୍ତ୍ରରେ ଅଛି ସବୁଠୁ ବଡ଼ ଯୋଗ୍ୟତା ଏଇଟା ସିମ୍ପ୍ଲିସିଟି ଯିବ ବୈଷ୍ଣବୀ ଯିବ ସରଳ ହେଉଛି ବୈଷ୍ଣବତା ସେଇଟା ପାଇବା ପାଇଁ ସବୁବେଳେ ପ୍ରାର୍ଥନା କରିବା ଦରକାର ସବୁବେଳେ ଗୌରଙ୍ଗଙ୍କୁ କହିବା ମୋ ଜୀବନରେ କିଛି ନ ହଉ ମୁଁ ଟିକେ ସରଳ ହେଇକି ରୁହେ ମୋର ବହୁତ ବଡ଼ ଭକ୍ତ ହବା ଦରକାର ନାହିଁ ମୋର ବହୁତ ନାମ ହେଇପାରୁନି କିଛି ଅସୁବିଧା ନାହିଁ କିନ୍ତୁ ମୋ ଜୀବନରେ ସରଳ ମୁଁ ହୁଏ ସରଳ ନାହିଁ କେବେ ନା କେବେ ମୋତେ କୃପା ମିଳିବ ସରଳ ନହେଲେ କେବେ ହେଇପାରିବନି ମୁଣ୍ଡ ଭିତରେ ଏଣୁ ତେଣୁ ୟା ଦୋଷ ତା ଦୋଷ ଏସବୁ ଜିନିଷ ପୁରୀ କିଛି ଲାଭ ନାହିଁ ଆମେ ଭୌତିକ ଜଗତ ରହିଛେ କିଛି ମୁଣ୍ଡରେ ପଶିଯିବ କିନ୍ତୁ ସେଇଟା ଆମ ଜୀବନର ଗୋଟେ ବହୁତ ବଡ଼ ଯାହା କହୁଛନ୍ତି ଲସ୍ ବୋଲି ଭାବିକି କାର୍ଡ ଦ୍ୱାରା ଅଛି ମୋର ଏଇଟା ଆସିବ ସବୁ କିନ୍ତୁ ଆମେ ବହୁତ ବଡ଼ ସଙ୍ଘ ଭିତରେ ରହିଛେ ବହୁତ ଭକ୍ତମାନଙ୍କ ଭିତରେ ରହିଛେ କି କେତେ ପ୍ରକାର ଲୋକ ଆସିବେ କହିବେ ସେଇଟା ମୁଣ୍ଡରୁ ସବୁ ବାହାର କରିଦେବାକୁ ପଡିବ ମୁଣ୍ଡ ଭିତରେ ରଖିଲେ ଗଲା ସେଠୁ ଷ୍ଟୋର୍ ହାଉସ୍ ଭଳିଆ ହେଇକି ରହିବ ସରିଲା ତ ଆଭଜନଟା କ'ଣ ଆମେ କରିବ ଏ କଥା ପଡ଼ିଥିଲା ଅରଭକ ବସି ଚାଲା ତେକ୍ତା ଜଷ୍ଟିମ୍ ସୁତମ ଭିତ ଯଶ ତ ଜାଣିପାରିଲେ କୃଷ୍ଣ ଭୟ କରୁଛନ୍ତି ଏତେ ସେ କ୍ରୁର ହୃଦୟରେ ନଥିଲେ ବହୁତ ସଫ୍ଟହାର୍ଟେଡ୍ ଯଶୋଦା ସିଏ ଆଉ ଭଗବାନ ସେୟା ଭଗବାନ ଯିଏ ଯେମିତି ଜିନିଷ ଖାଇବ ତା ହୃଦୟଟା ସେମିତି ଖାଇଯିବ ଭଗବାନ ବେଶୀ କ'ଣ ଖାଆନ୍ତି ଭାବିଲେ ମାଖନ କ୍ଷୀର ବେଶୀ ନା ଛେନା କଥା କେଉଁଠି ଲେଖା ହେଇଛି କାହିଁକି ମୁଁ ତ ବେଶୀ ଦେଖିନି ହଁ ହଁ ସର ଲବଣୀ ଖାଇବେ ନା ସର ଲବଣୀ କେମିତି ଅଛି ବା ଗୋଟେ ପଦ ଆରେ ବାବୁ ଶ୍ୟାମ ଘନରେ ଅଛି ନା କ'ଣ ସର ଲବଣୀ ସେ ଅଛି ନା ସର ସର ଲବଣୀ ସେ ଖାଇବେ ସବୁ ସାର ସାର ଜିନିଷ କୃଷ୍ଣ ଖାଆନ୍ତି ଆଉ ସବୁ କୋମଳ ଜିନିଷ ଏମିତି ନାହିଁ ଯେ ରୁଟି ଖାଉନଥିଲେ ସେ କଥା ମୁଁ କହୁନି ଯାହା ବି ସେ ଭୋଜନ କରନ୍ତୁ ତାଙ୍କ ହୃଦୟଟା ଏମିତି ଥିଲା ସେ ଏଇ ଜିନିଷ ଭୋଜନ କରୁଥିଲେ ସରଳ କୋମଳ ତାଙ୍କ ହୃଦୟ ଭଗବାନ ବହୁତ ବଡ଼ ଲୋକ ଜଗତର ସବୁ ସବୁ ଐଶ୍ୱର୍ଯ୍ୟର ସେ ଅଧିକାରୀ କି ଜାଣିବାକୁ ପଡ଼ିବ ସେ କେତେ କୋମଳ ସୁଦାମ ଦେହରେ କପଡ଼ା ନଥିଲା ଛିଡ଼ା କପଡ଼ା ତାକୁ ତାକୁ ଆଲିଙ୍ଗନ କରିଦେଉଥିଲେ ଆମେ ଆମ ବାପ ହେଲେ ବି ପରୀକ୍ଷା କରୁଥିବେ ଦେଖ ଆମେ ଆମ ବାପ ହେଲେ ଆମେ ପରିଚୟ ଦେବାକୁ ଘୃଣା କରିବା ଗୋଟେ ଭଲ ଶାର୍ଟ ପିନ୍ଧୁନୁ କ'ଣ ଏଇଟା ପିନ୍ଧୁ ଆମର ନିଜ ଲୋକ କେତେ ନିଜ ଲୋକ ହଉ ଗୋଟେ ଯେତେବେଳେ ପ୍ରେଷ୍ଟିଜିୟସ୍ ଜାଗା ଆମ ପୋଜିସନ୍ ଅଛି ଆମେ ସେଠିକା ପରିଚୟ ଦେବାନି ଭଗବାନ ଏତେ ସରଳ ସୁଦାମ ଦେଖିଦେଇକି ସେ ଯେଉଁ ବସ୍ତ୍ର ତାକୁ ଚିହ୍ନି ପାରୁନଥିବ ତାର ଯେଉଁ ଦେହ ତମେ ଆଲିଙ୍ଗନ କରି ପକଉଛନ୍ତି ତ ଟାଣି ଆଣି ପଲଙ୍ଗର ବସେଇ ଦେଉଛନ୍ତି ଭଗବାନ ଏତେ କୋମଳ ଭଗବାନ ତମେ ଜାଣିଥିଲେ ଅଲଗା କୋଉ ଗେଷ୍ଟ ହାଉସ୍ରେ ବସେଇ ଦେଇପାରେ ଭଗବାନଙ୍କର ଯେ ଅତିଥି ଗୃହ ନାହିଁ ବୋଲି ମାନେ ନାହିଁ ପୁରା ଟାଣି ଆଣି ଯଦି ରୁକ୍ମିଣୀ ରୁକ୍ମିଣୀ ଅନ୍ତ ଗୃହକୁ ନେଇ ଆସିଛନ୍ତି ସେ ଘରୁ କାହାର ଅଧିକାର ନାହିଁ ରୁକ୍ମିଣୀ ଭାରି ଅଭିମାନ ନା ତାଙ୍କ ଭିତରୁ କେହି ପଶିପାରିବେନି ରୁକ୍ମିଣୀଙ୍କ ପାଖ ରୁକ୍ମିଣୀଙ୍କର ଅନ୍ତ କ'ଣ ପ୍ରକୃଷ୍ଟ ଭିତରେ ତାଙ୍କ ପଲଙ୍ଗ ଉପରେ ବସେଉଛନ୍ତି କେତେ ସରଳ କୃଷ୍ଣ ଏଥିରୁ ଜାଣିବାକୁ ପଡିବ ତାଙ୍କୁ ଆମେ ପାଇବା ଆମ ପାଖରେ କପଟ ରହିଲେ ଆମେ କେହି ଭଗବାନ ପାଇପାରିବା କିଏ ପାଇପାରିବେ ବହୁତ ଅନ୍ତର ସରଳ ହେବାର ଅଛି ଆଉ ସେଥିପାଇଁ ପ୍ରାର୍ଥନା କରିବେ ମହାପ୍ରଭୁ ସେଥିପାଇଁ ଆସିଛନ୍ତି କାହିଁକି ଆମେ ଗୌରାଙ୍ଗ ମହାପ୍ରଭୁ ଭୋଜନ କରୁଛେ ଏଇଥିପାଇଁ ଭୋଜନ କରୁଛେ ତାଙ୍କ ପାଖରେ ଅଛି କିଛି କୃପା ଯେଉଁ କୃପା ଆମକୁ ସରଳ କରିବ ନିଷ୍କପଟ କରିବ ନହେଲେ ପ୍ରଗତି କରିବାଟା ଭକ୍ତିରେ ବହୁତ କଷ୍ଟ ହେଇଯିବ ସମସ୍ତ ସାଧନ ଆମର ଯେଉଁ ଆମକୁ ସବୁ ଶୁଷ୍କ ଲାଗିବ ରସ କିଛି ମିଳିବନି ସରଳ ନହେଲେ ଠିକ୍ ଅଛି ହରେ କୃଷ୍ଣ ଯେ ଗ୍ରନ୍ଥ ଭାଗବତ ମୁଖିଛ